ॐ नमो भगवते वासुदेवाय। ॐ नमो भगवते वासुदेवाय। हरे कृष्ण। उपस्थित भक्त सज्जन वृंद, मातृवृंद, आपमानंकु समस्तंकु आमे आज आमर भागवत कथा को स्वागत करुचु। आम गोवर्धन धारण लीला कर्णा करूँ गतकाल ठारु। आज द्वितीय दिवस प्रथम थर जो मैंने आम गतकाल कथा को संक्षेप में कहवा भगवान जो गोवर्धन धारण करते सात वर्ष बाक पिलार बयस के बयस के चौदह तुम अधा बयस भगवान धारण करते गोवर्धन सात वर्ष बयस बामहांत्र कालियांगुटीर नख उपरे धारण करते गोवर्धन सात दिन धरी लीला होता। तेणु चबीस अध्याय आरंभ हो चार अध्याय वर्णना कर गोवर्धन धारण लीला। तेणु जो पूर्व भगवान गोवर्धन यज्ञ आरंभ कले गोवर्धन पूजा आरंभ कले पूर्व इंद्र पूजा होता। इंद्र बहुत गर्व हो जाता तेणु भगवान तर गर्व भंगन करने सात दिन सात रात धरी तर ब्रजवासी मान सहित एकत्र बास करने तथा गोवर्धन पूजा आरंभ करने भगवान ये लीलाटी कले। तेणु जो नंद अन्न्य ब्रजवासी मैंने इंद्र यज्ञ आम गत काली कही कौ दिन होता यहाँ हूँ जो रही अमावास्या जो कार्तिक अमावास्या जोटा दीपावली दीपावली अमावास्या पर दिन जो आम बर्तन गोवर्धन पूजा से समय ये इंद्रज्ञ होता। से इंद्रज्ञ को बंद करदे इंद्रज्ञ को बंद कर से गोवर्धन पूजा आरंभ कले। तेणु यही भाव गत काली आम जो कथा विश्राम देते से कथा आरंभ करवा भगवान पचारूले पिता जे कहीं हूँ यज्ञ आर कारण कौन नंद महाराज सब कहले यहाँ इंद्र पूजा करंद्र वर्षा दौंस वर्षा आम शस्य प्राप्त होस्य आम आवश्यकता पूरण होने सब कही जो ये भाव में कहले वर्तमान भगवान कौन बचो निशम्य नंदस्य तथा निशांग रजोगसाम इंद्राय मनु जनयन पीतरं प्राह केशव केशव वर्तमान पिता को कौन कृष्ण जोबले नंद महाराज जहाँ सब कहले अन्य ब्रजवासी मैंने कहले एक शुणी भगवान पिता कौन कि उद्देश्य हूँ इंद्र क्रोध जागृत करने इंद्र को क्रोध करने तेणु भगवान तेर रु तीस ये अठट श्लोक भगवान कहे इंद्रजग्र आवश्यकता ना भी कहे। तेणु तेर श्लोक कहुची श्री भगवान वाच कर्मणा जायते जंतु कर्मण प्रलीयते सुखम दुखम भयम क्षेम कर्मण विपद्यते। कर्म उपरे जोर देखते भगवान ये जदिओ कर्म बात गत काली सन्ध्या कहते जैमिनी जो सामवेद को रचना कले सब तार विस्तार कले से कर्म मीमांसा को प्रतिष्ठा कर स्थापन कर कर्म मीमांसा हूँ श्रेष्ठ वेदर श्रेष्ठ हूँ कर्म मीमांसा जदि यहाँ प्रकृत ठीक नुह कि भगवान से जो कर्म मीमांसा रही जैमिनी कर्म मीमांसा रही से ही कर्म मीमांसा बर्तमान स्थापन करमें साधारण लोक मैंने कहते कर्म हूँ आम गुरु कर्म हूँ आम गुरु कर्म हूँ ईश्वर कर्म ही भगवान यही भाव समस्त कौन तेणु भगवान ये कर्म को जो निंदा कर उद्देश्य था सामूहिक भाव में कर्म को निंदा कराऊना बा ये जो देवता पूजा को निंदा करा जाऊ ना कि सामूहिक भाव से ତେଣୁ ଭଗବାନ ଏ କଥା କହୁଛନ୍ତି, କର୍ମବାଦ ସ୍ଥାପନ କରିଛନ୍ତି। କର୍ମଣା ଜାୟତେ ଜନ୍ତୁ, ଆମେ ଯିଏ ଯେଉଁଭଳି ଭାବରେ କର୍ମ କରିବା ସେ ସେହିଭଳି ଭାବରେ ଜନ୍ମ ପ୍ରାପ୍ତ ହେବା। ଭାଗବତ ମଧ୍ୟ ତୃତୀୟ ସ୍କନ୍ଧ 31 ଅଧ୍ୟାୟ ପ୍ରଥମ ଶ୍ଳୋକରେ କପିଳଦେବ ଯିଏକି ଭଗବାନଙ୍କର ଅବତାର ସାଂଖ୍ୟ ଯୋଗ ପ୍ରବର୍ତ୍ତନ କରିଛନ୍ତି, ସେ ତାଙ୍କ ମାଆଙ୍କୁ ମଧ୍ୟ ସେ କଥା କହୁଛନ୍ତି, କର୍ମଣା ଦୈବନେତ୍ରୀଣ ଜନ୍ତୁର ଦେହ ପ୍ରତ୍ୟେ। ଆମେ ଯେଉଁଭଳି ଭାବରେ କର୍ମ କରିବା ସେଇଭଳି ଭାବରେ ଆମେ ଜନ୍ମ ପ୍ରାପ୍ତ ହେବା। ତେଣୁ କର୍ମଣା ଜାୟତେ ଜନ୍ତୁ, 84 ଲକ୍ଷ ପ୍ରକାର ଯେଉଁ ଜୀବ ଅଛନ୍ତି ସେମାନେ ପୂର୍ବ କର୍ମଫଳ ଅନୁସାରେ ଏ ଜନ୍ମ ପ୍ରାପ୍ତ ହୋଇଛନ୍ତି। କର୍ମଣା ଜାୟତେ ଜନ୍ତୁ ଏବଂ କର୍ମେଣେବ ପ୍ରଲୀୟତେ, ତାଙ୍କର କର୍ମଫଳ ଅନୁସାରେ ସେ କେତେ ଜନ୍ମ କେଉଁଠି ଜନ୍ମ ନେବେ, କେତେ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବେ, କେତେ ବିଦ୍ୟା ପ୍ରାପ୍ତ ହେବେ, କେତେ ଆୟୁଷ ପ୍ରାପ୍ତ ହେବେ, ଏସବୁ ନିର୍ଦ୍ଦିଷ୍ଟ ହୋଇଛି। ତେଣୁ କର୍ମେଣେବ ପ୍ରଲୀୟତେ, ଏବ ଶବ୍ଦ ଦୁଇଥର ବ୍ୟବହାର କରାଯାଇଛି, କହିବାର ଉଦ୍ଦେଶ୍ୟ ହେଉଛି ଭଗବାନ କର୍ମ ଛଡ଼ା ଅନ୍ୟ କିଛି ନାହିଁ। ଆମେ ଯେଉଁଭଳି ଭାବରେ କର୍ମ କରିବା ସେଭଳି ଭାବରେ ଫଳପ୍ରାପ୍ତ ହେବା। ଇନ୍ଦ୍ର କ'ଣ କରିବେ ସେକଥା କହିବେ। ତେଣୁ କର୍ମେଣେବ ପ୍ରଲୀୟତେ, ଆମର କର୍ମଫଳ ଅନୁସାରେ ଆମେ ଏତିକି ଆୟୁଷ ରହିଛି, ଆମର ଏତିକି ବର୍ଷ ଆମେ ବଞ୍ଚିବା। ଆମର ସେ ସମୟରେ ରାଧାକୃଷ୍ଣ ସ୍ୱାମୀ ମହାରାଜ କହୁଥିଲେ, ଗୋଟେ ଥର ବ୍ୟାସଦେବ ଜୀ କି ଭଗବାନଙ୍କୁ ଜଣେ ଅବତାର ଯିଏ ସବୁ ଶାସ୍ତ୍ରକୁ ରଚନା କରିଛନ୍ତି, ତାଙ୍କର ମାଆ ଯିଏ ସତ୍ୟବତୀ, ସତ୍ୟବତୀଙ୍କ ପିତା, ସିଏ ଥରେ ଚାହିଁଲେ କହିଲେ, ସେ କହିଲେ ମୁଁ ମରିବା ପାଇଁ ଚାହୁଁନାହିଁ, କେହି ମରିବା ପାଇଁ ଚାହାନ୍ତି ନାହିଁ, କାହିଁକିନା ଆମ ପ୍ରକୃତରେ ଆମର ମୃତ୍ୟୁ ନାହିଁ, ନ ଯାଏତେ ମୃତ୍ୟୁ ବା କଦାଚିତ, ଆମର କୌଣସି ମୃତ୍ୟୁ ନାହିଁ, କିନ୍ତୁ ଯେହେତୁ ଆମେ ଗୋଟିଏ ଭୌତିକ ଶରୀର ପ୍ରାପ୍ତ ହୋଇଛେ ସେଥିପାଇଁ ଆମକୁ ମୃତ୍ୟୁବରଣ କରିବାକୁ ପଡ଼ୁଛି। ତେଣୁ ସେ କହିଲେ, ତାଙ୍କର କନ୍ୟାଙ୍କୁ ଅନୁରୋଧ କଲେ, ତୁମର ପୁତ୍ର ବହୁତ ବଡ଼ ମହାନ କବି ବ୍ୟାସ, ମହାନ ଋଷି, ଆଉ ମୋତେ ଟିକିଏ ମୃତ୍ୟୁକୁ କବଳରୁ ରକ୍ଷା କରିଦେଇପାରିବ ନାହିଁ, ସେ କରିପାରିବ ନାହିଁ। ତେଣୁ ସେତେ ସତ୍ୟବତୀ କହିଲେ, ଟିକେ ଯେ ମୁଁ କହିବି ମୋର ପୁତ୍ରକୁ କହିବି, ଦେଖିବା ସେ କ'ଣ କରୁଛି। ତେଣୁ ବ୍ୟାସକୁ ଯେତେବେଳେ କହିଲେ, ବ୍ୟାସ କହିଲେ ଠିକ୍ ଅଛି, ମୋର ତ ନାହିଁ ଏସବୁ ଦାୟିତ୍ୱ, ମୋର ନାହିଁ ମୃତ୍ୟୁକୁ, ଜନ୍ମ ମୃତ୍ୟୁ ମୋର ହାତରେ ନାହିଁ, ମୋର କଣ୍ଟ୍ରୋଲରେ ନାହିଁ, ମୃତ୍ୟୁର ଯିଏ ନିନ୍ଦା ଯିଏ ଆୟୁଷ ବିଧି, ଆମେ କେତେ ବର୍ଷ ବଞ୍ଚିବା ବିଧି ବ୍ରହ୍ମା ଲଲାଟରେ ଲେଖିଦେଇଛନ୍ତି, ଏତିକି ବର୍ଷ ବଞ୍ଚିବେ, ଲଲାଟ ହାତ ଲେଖା ଏତେ ସବୁ ରହିଛି, ଏତେ ସବୁ ଲେଖା ହେଇଛି, ଆମେ ପଢ଼ିପାରୁନୁ ସେ ଲେଖା, କିନ୍ତୁ ଯେଉଁମାନେ ପଢ଼ିପାରିବେ ସେମାନେ କହିପାରିବେ ଆର ଏତେ ବର୍ଷ ବୟସ ଆୟୁଷ ଅଛି। ତେଣୁ ବ୍ରହ୍ମାଙ୍କ ଯେତେବେଳେ ଗଲେ, ବ୍ୟାସଦେବ ନେଇକିରି ଗଲେ ତାଙ୍କର ନାନା ବା ତାଙ୍କର ଅଜାଙ୍କୁ ନେଇକିରି ଗଲେ, ବ୍ରହ୍ମଲୋକକୁ ଗଲେ, ବ୍ରହ୍ମଲୋକରେ ଯାଇ ପହଞ୍ଚିଲେ ପ୍ରଣାମ କଲେ, ବ୍ରହ୍ମା ମଧ୍ୟ ଜାଣିଛନ୍ତି ବ୍ୟାସଦେବ ଭଗବାନ ଜଳବତା, ବ୍ରହ୍ମା ମଧ୍ୟ ତାଙ୍କୁ ପ୍ରଣାମ କଲେ, ପଚାରିଲେ କାହିଁକି ଆସିଲେ ବ୍ୟାସଦେବ, ନା ଇଏ ମୋର ଅଜା ହେବେ ଟିକେ ଚାହୁଁଛନ୍ତି ତାଙ୍କୁ ଟିକେ ମୃତ୍ୟୁଟାକୁ ଏଡ଼େଇ ଦେବା ପାଇଁ, ତାଙ୍କୁ ସେ ମୃତ୍ୟୁ ଚାହୁଁନାହାନ୍ତି, ତାଙ୍କୁ ମୃତ୍ୟୁ ପାର କରିଦିଅନ୍ତୁ, ନା ମୃତ୍ୟୁ ପାର ମୋର ହାତରେ ନାହିଁ, ମୁଁ ଜାଣିଥାନ୍ତି ଯେଉଁ ସେ କର୍ମଣା, ଯେଉଁଭଳି ଭାବେ ଜଣେ କର୍ମ କରିବ ସେ ସେତିକି ଆୟୁଷ ପ୍ରାପ୍ତ ହେବ, ତେଣୁ ମୁଁ ତାକୁ ବଢ଼ା କ୍ଷମା କରିପାରିବି ନାହିଁ। ମୋ ଉପରେ ଅଛନ୍ତି ଶିବଜୀ ଅଛନ୍ତି, ସିଏ ପ୍ରଳୟର ଦାୟିତ୍ୱ, ବ୍ରହ୍ମା ହେଉଛି ସୃଷ୍ଟିକର୍ତ୍ତା, ଶିବ ହେଉଛନ୍ତି ସଂହାରକର୍ତ୍ତା, ସେ ପ୍ରଳୟ କରନ୍ତି, ମୃତ୍ୟୁ ସେ ପ୍ରଦାନ କରନ୍ତି, ତେଣୁ ତାଙ୍କ ପାଖକୁ ତାର ଯିବା, ଦେଖିବା କ'ଣ ହେଉଛି, ସେ ଯଦି କିଛି କରିପାରିବେ ନା, ଆପଣ ଟିକିଏ ରେକମେଣ୍ଡ କରନ୍ତୁ, ନା ଠିକ୍ ଅଛି ମୁଁ ବି ଯାଉଛି ତୁମ ସାଙ୍ଗରେ। ତେଣୁ ବ୍ରହ୍ମା ଗଲେ, ଶିବଙ୍କ ପାଖରେ ପହଞ୍ଚିଲେ, କୈଳାସ ପର୍ବତ ଯାଇ ପହଞ୍ଚିଲେ, ଶିବ ଦେଖିଲେ ପିତା ଆସୁଛନ୍ତି, ବ୍ରହ୍ମା ତାଙ୍କର ପିତା ହେବେ, ତାଙ୍କୁ ପ୍ରଣାମ କଲେ, କହିଲେ ପିତା ଶ୍ରୀ କାହିଁକି ଆସିଲେ, ବ୍ୟାସଦେବ ମୋତେ ପ୍ରଣାମ କଲେ, ବ୍ୟାସଦେବ ଭଗବାନଙ୍କର ଅବତାର, ଶିବଜୀ ମଧ୍ୟ ଭଗବାନଙ୍କର ଜଣେ ଅବତାର, ସେ ଗୁଣର ଅବତାର, ତମ ଗୁଣର ଅବତାର। ତେଣୁ ଏମିତି କଥା ହେଲା, ବ୍ରହ୍ମା କହିଲେ ବ୍ୟାସଦେବ କିଛି କଥା କହିବେ, ବ୍ୟାସଦେବ କହିଲେ ମୋର ନନା ନାନା କିଛି କହିବେ, ତେଣୁ ତାଙ୍କର ନାନା କହିଲେ, ପ୍ରଭୁ ମୁଁ ଆପଣଙ୍କର ବଡ଼ ବଡ଼ ଭକ୍ତ, ଆଉ ମୋତେ ଟିକିଏ ମୃତ୍ୟୁ ମୁଖରୁ ଉଦ୍ଧାର କରିଦିଅନ୍ତୁ, ମୁଁ ମୃତ୍ୟୁ ଚାହୁଁନାହିଁ। ଶିବଜୀ କହିଲେ, ମୁଁ ସିନା ସଂହାର କରୁଛି, କିନ୍ତୁ ଏଇଟା ମୁଁ ନିୟମ ଅନୁସାରେ କରୁଛି, ମୁଁ ମନ ଇଚ୍ଛା କାର୍ଯ୍ୟ କରିପାରିବି ନାହିଁ, ନିୟମ ରହିଛି। ଆକୃତି ପ୍ରକୃତରେ ମୃତ୍ୟୁ ଯେଉଁ ପ୍ରଦାନ କରାଯାଉଛି, ସେ ହେଉଛି କାଳ, ଏ କାଳ ସବୁ କିଛି କରୁଛି। ଭଗବତ ଗୀତାର ଭଗବାନ କହିଲେ, କାଳ ସିନା ଲୋକ ଫେକୁରି ପ୍ରବୁଦ୍ଧ, ମୁଁ କାଳ ରୂପରେ ସମସ୍ତଙ୍କର ଜୀବନ ହରଣ କରିଦେଉଛି। ତେଣୁ ମହାକାଳ ପ୍ରଭୁ ଗଲେ, ମହାକାଳ ଯେତେବେଳେ ଦେଖିଲେ ସମସ୍ତେ ଆସୁଛନ୍ତି, ସମସ୍ତେ ତାଙ୍କୁ ମଧ୍ୟ ସେ ପ୍ରଣାମ କଲେ। ସେ ହେଲା ପରେ ଯେଉଁ କହିଲେ, ପୁଣି ସେଇ ନାନା କହିଲେ, କହିଲେ ମହାକାଳ ଆପଣ ଜୟ ହେଉ, ମୋତେ ଟିକିଏ ମୃତ୍ୟୁମୁଖରୁ ରକ୍ଷା କରିଦିଅନ୍ତୁ, ମୃତ୍ୟୁ ମୁଁ ଚାହୁଁନାହିଁ, ନା ମୁଁ ସିନା ମୃତ୍ୟୁ ପ୍ରଦାନ କରୁଛି କିନ୍ତୁ ମୁଁ ମନ ଇଚ୍ଛା କରିପାରିବି ନାହିଁ, ମୁଁ ଏଇଟା ମନ ଇଚ୍ଛା କରିପାରିବି ନାହିଁ, ତାର ନିୟମ ରହିଛି, ମୁଁ ସେଠି ଯାଉ ନିୟମ ଅଛି ସେ ଅନୁସାରେ ମୁଁ କରିବି ନା। ନିୟମ ପୁଣି ଆପଣଙ୍କ ଉପରେ କିଏ ଅଛି? ନା ଯମରାଜ। ତେଣୁ ଏ ସମସ୍ତେ ଗଲେ ଯମରାଜ ପାଖକୁ ଯାଇ ପହଞ୍ଚିଲେ। ଯମରାଜ ସବୁ ଅନୁରୋଧ କଲେ, ପ୍ରଣାମ ଇତ୍ୟାଦି ସରିଲା ପରେ ଅନୁରୋଧ କଲେ। ଯମରାଜ କହିଲେ, ମୁଁ ସିନା କରୁଛି ବ୍ୟବସ୍ଥା କରୁଛି, କିନ୍ତୁ ଏଇଟା ଚିତ୍ରଗୁପ୍ତ ତା ସବୁ ବ୍ୟବସ୍ଥା କରିଛନ୍ତି, ସବୁ ଲେଖା ରଖିଛି, କେତେ କ'ଣ କିଏ କେତେ ଜନ୍ମ କରିଛି, କିଏ କ'ଣ କରିବ, କି କ'ଣ ପାଇବ। ତେଣୁ ଚିତ୍ରଗୁପ୍ତ ପାଖକୁ ଗଲେ, ଚିତ୍ରଗୁପ୍ତ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, ସବୁ ଏମାନେ କାହିଁକି ଆସୁଛନ୍ତି ମୋ ପାଖକୁ। ତେଣୁ ଯେତେବେଳେ କଥା କହିଲେ, ସେଇ ବ୍ୟାସଦେବଙ୍କ ନାନା କହିଲେ, ମୁଁ ଚାହୁଁନାହିଁ ମୃତ୍ୟୁ, ମୋର ଟିକିଏ ସେଇଟାକୁ ଟିକିଏ ଇଏ କରିଦିଅ, କାଟିଦିଅ, ମୋ ନାଁଟା କାଟିଦିଅ ତୁମ ଲିଷ୍ଟରୁ। ତେଣୁ ଠିକ୍ ହେଲେ ଦେଖିବା କ'ଣ ହେଉଛି, କାହିଁକି ଦେଖିଲେ ଖୋଲିଲେ ନଥି ଖୋଲିଲେ, ଯେତେବେଳେ ଦେଖିଲେ ସେଠି ଲେଖା ହେଇଛି କ'ଣ ନା, ଯେତେବେଳେ ସେ ଲୋକ ବ୍ୟାସଦେବଙ୍କ ସହିତ, ବ୍ରହ୍ମାଙ୍କ ସହିତ, ଶିବଜୀଙ୍କ ସହିତ, ମହାକାଳ ସହିତ, ଯମରାଜଙ୍କ ସହିତ ଚିତ୍ରଗୁପ୍ତଙ୍କ ପାଖରେ ଆସି ପହଞ୍ଚିବେ, ସେତେବେଳେ ତାଙ୍କ ମୃତ୍ୟୁ ହେବ। ଦେଖିଲା ବେଳକୁ ସାଙ୍ଗେ ସାଙ୍ଗେ ସେ ମୃତ୍ୟୁବରଣ କଲେ। ତେଣୁ ଯଦିଓ ମୃତ୍ୟୁକୁ ଏଡ଼େଇବାର ଉପାୟ ଅଛି, ଇଏ ଗୋଟେ କୁହାଯାଏ ସାଧାରଣ ଭାବରେ, ଏ କଥାଟି କୁହାଯାଏ, କିନ୍ତୁ ଯାହା ହେଉ, ଜଣେ ଏଇ କର୍ମ ଦ୍ୱାରା ହିଁ, କର୍ମ ବନ୍ଧନରେ ଥିଲା ମାନେ ତାକୁ ମୃତ୍ୟୁବରଣ କରିବାକୁ ପଡ଼ିବ। ପୁନରପି ଜନନମ୍ ପୁନରପି ମରଣମ୍ ପୁନରପି ଜନନୀ ଜଠରେ ଶୟନମ୍ ଇହ ସଂସାରେ ବହୁ ଦୁଷ୍ଟାରେ କୃପା ପାରେ ପାହି ମୁରାରେ ଭଜ ଗୋବିନ୍ଦମ୍ ଭଜ ଗୋବିନ୍ଦମ୍ ଗୋବିନ୍ଦମ୍ ଭଜ ମୂଢ଼ମତେ। ମୃତ୍ୟୁକୁ ଭଗବାନ ଗୋବିନ୍ଦଙ୍କର ଆରାଧନା କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଭଗବାନଙ୍କ ଶରଣରେ ଗଲେ ଜଣେ ମୃତ୍ୟୁକୁ ପାର ହୋଇଯିବ, ଅନ୍ୟ କୌଣସି ଉପାୟରେ ପାର ହୋଇପାରିବ ନାହିଁ। ତେଣୁ ଭଗବାନ ଏଠି କହୁଛନ୍ତି, କର୍ମଣୈବ ପ୍ରଳୀୟତେ ସୁଖଂ ଦୁଃଖଂ ଭୟଂ କ୍ଷେମଂ କର୍ମଣୈବ ଅଭିପଦ୍ୟତେ। ଆମେ କେତେ ସୁଖ ପ୍ରାପ୍ତ ହେବା, କେତେ ଦୁଃଖ ପ୍ରାପ୍ତ ହେବା, କେତେ ଭୟ ପ୍ରାପ୍ତ ହେବା, କେତେ ମଙ୍ଗଳତା ବା ଆନନ୍ଦ ପ୍ରାପ୍ତ ହେବା ବା ମଙ୍ଗଳତା ପ୍ରାପ୍ତ ହେବା, ଏଇସବୁ ଆମର କର୍ମରେ ଲିପିବଦ୍ଧ ହୋଇଛି। ଏତିକି ଆମେ ପାଇବା, ଠାରୁ ଅଧିକା ପାଇପାରିବା ନାହିଁ କି କମ୍ ପାଇପାରିବା ନାହିଁ। ପ୍ରହ୍ଲାଦ ମହାରାଜ କହୁଛନ୍ତି, ତାଙ୍କର ସଙ୍ଗ ବାଳକମାନଙ୍କୁ ସପ୍ତମ ସଙ୍ଗ ଷଷ୍ଠ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ଯେ ସୁଖମ ଇନ୍ଦ୍ରିୟଙ୍କ ଦୈତ୍ୟା ଦେହ ଯୋଗେରେ ଦେଇନା ସର୍ବତ୍ର ଲଭ୍ୟତ ଯାଇବା ଯଥା ଦୁଃଖ ମଯତ୍ନତଃ। କେହି ଦୁଃଖ ପାଇଁ ଯତ୍ନ କରୁଛନ୍ତି? ଯେତେ ମୂର୍ଖ ବ୍ୟକ୍ତି ହେଲେ ମଧ୍ୟ କିଏ ଚାହୁଁଛି ମୁଁ ଦୁଃଖ ପାଇବା ପାଇଁ? ଆପଣମାନେ କୁହନ୍ତୁ ତ ଦେଖିବା, କାଳେ ମୁଁ ଭୁଲ ପାଉଛି ଜାଣିନଥିବି, କିଏ ଚାହୁଁଛନ୍ତି କି ଦୁଃଖ ପାଇବା ପାଇଁ? ପ୍ରହ୍ଲାଦ ମହାରାଜ କହୁଛନ୍ତି, ଜଣେ ମୁକ୍ତ ମହାଦେବ, ସିଏ ତାଙ୍କର କଥାରେ ଭୁଲ ନାହିଁ, ଆମ କଥାରେ ଭୁଲ ଥାଇପାରେ। କେହି ଦୁଃଖ ପାଇଁ ନ ଚାହିଁଲେ ମଧ୍ୟ କିନ୍ତୁ ଦୁଃଖ ଆସି ପହଞ୍ଚୁଛି, ସେହିଭଳି ଭାବରେ ସୁଖ ପାଇଁ ଚେଷ୍ଟା ନ କଲେ ମଧ୍ୟ ସୁଖ ଆସି ପହଞ୍ଚିବ, ପ୍ରହ୍ଲାଦ ମହାରାଜ କଥା କହୁଛନ୍ତି। ତେଣୁ ଏ କର୍ମ ଅନୁସାରେ ସେସବୁ ପ୍ରାପ୍ତ ହେବେ। ତେଣୁ ଭାବାର୍ଥରେ ଏଠି କୁହାଯାଉଛି, କର୍ମବାଦ ବା କର୍ମମୀମାଂସା ନାମରେ ପରିଚିତ ମୂଳତଃ ପୁନର୍ଜନ୍ମରେ ବିଶ୍ୱାସ ନିରୀଶ୍ୱରବାଦୀ ଦର୍ଶନର କଥା କହି ଭଗବାନ ଶ୍ରୀକୃଷ୍ଣ ଦେବତାମାନଙ୍କର ଗୁରୁତ୍ୱ ହ୍ରାସ କରୁଥିଲେ। ଯେଉଁମାନେ ଭଗବାନଙ୍କୁ ମାନୁନାହାନ୍ତି ସେମାନେ କର୍ମବାଦକୁ ସ୍ଥାପନ କରନ୍ତି, ଆମେ ଯେଉଁଭଳି ଭାବରେ କର୍ମ କରିବା ସେହି ଅନୁସାରେ ଫଳପ୍ରାପ୍ତ ହେବା। ବୈଜ୍ଞାନିକମାନେ ମଧ୍ୟ ସେହି କର୍ମବାଦକୁ ଗ୍ରହଣ କରୁଛନ୍ତି। ଆଇନଷ୍ଟାଇନ୍ କ'ଣ ତାଙ୍କ ନା, ଯେଉଁ ନ୍ୟୁଟନ୍ର ଥାର୍ଡ଼ ଲ ଅଫ୍ ମୋସନ୍ ରହିଛି, ନିୟମ ରହିଛି ନ୍ୟୁଟନ୍ର ଥିଓରି, ଫର୍ ଇଚ୍ ଆକ୍ସନ୍ ଦ୍ୟାର୍ ଇଜ୍ ଆନ୍ ଇକ୍ୱାଲ୍ ଆଣ୍ଡ ଅପୋଜିଟ୍ ରିଆକ୍ସନ୍, ଯେକୌଣସି ଯିଏ ଯେଉଁଭଳି ଭାବରେ କର୍ମ କରିବ ସେ ସେଭଳିଆ ଫଳ ଭୋଗିବେ। ବୈଜ୍ଞାନିକମାନେ ମଧ୍ୟ ଏଇଟାକୁ ସ୍ୱୀକାର କରୁଛନ୍ତି, କିନ୍ତୁ ଭଗବାନଙ୍କୁ ସ୍ୱୀକାର କରୁନାହାନ୍ତି। ଏ କର୍ମଫଳ କିଏ ପ୍ରଦାନ କରୁଛନ୍ତି ସେମାନେ ଜାଣିନାହାନ୍ତି। ସେମାନେ କହୁଛନ୍ତି ଆମେ ଯେଉଁଭଳିଆ କର୍ମ କରିବା ଫଳ ପ୍ରାପ୍ତ ହେବା। ଏଠି ଭଗବାନ କ'ଣ ଅଛି? ଆମ ପ୍ରଭୁପାଦ ମହାରାଜ କହନ୍ତି, ସାଧାରଣତଃ ଆମର ଭାରତୀୟମାନେ ଜାଣନ୍ତି ଯେ ଆମର ଜଣେ ରହିଥିଲେ ଯେଉଁ ବିବେକାନନ୍ଦ ଚିକାଗୋରେ ଯେଉଁ କଥା ଭାଷଣ ଦେଇଥିଲେ ବହୁତ ପ୍ରସିଦ୍ଧ ହୋଇଗଲେ ବୋଲି କୁହାଯାଏ, ସାରା ପୃଥିବୀ ପ୍ରସିଦ୍ଧ ହୋଇଗଲେ। ସେ ଯେଉଁ ଭାଷଣ ଦେଇଥିଲେ ସେଇ କର୍ମବିବାଦ କର୍ମମୀମାଂସା କହିଥିଲେ, ଆମେ ଯେଉଁ କର୍ମ କରିବା ସେ ଅନୁସାରେ ଫଳ ପ୍ରାପ୍ତ ହେବା। ଭଗବାନଙ୍କର କ'ଣ ଅଛି ସେଥିରେ କହିବାର? ଭଗବାନ ନିଜେ ସେ କଥା କହୁଛନ୍ତି, ଭଗବାନ କାହିଁକି କହୁଛନ୍ତି ଏଇଟା ବୁଝିପାରୁନାହାନ୍ତି ଲୋକମାନେ ବୁଝିପାରିବେ ନାହିଁ। ତେଣୁ ଶାସ୍ତ୍ର ବୁଝିବା ପାଇଁ ହେଲେ ଜଣେ ଉପଯୁକ୍ତ ଗୁରୁଙ୍କର ଶରଣ ଦେବାକୁ ପଡ଼ିବ। ଯଦ୍ଭିଧି ପ୍ରଣିପାତେନ ପରିପ୍ରଶ୍ନ ସେ ଭୟା ଉପଦେକ୍ଷନ୍ତି ଯେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ। ଶାସ୍ତ୍ରର ଅର୍ଥ ବୁଝିବା ପାଇଁ ହେଲେ ଜଣେ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ, ସେ ବୁଝେଇବେ ତାର ଅର୍ଥ କ'ଣ। ତେଣୁ ଜୀବ ଗୋସ୍ୱାମୀ ଏଠି ଇଙ୍ଗିତ କରିଛନ୍ତି ଯେ ଶ୍ରୀକୃଷ୍ଣ ଭାବୁଥିଲେ ମୋର ନିତ୍ୟ ପାର୍ଷଦମାନେ ମୋର ପିତା ଅନ୍ୟାନ୍ୟ ଆତ୍ମସୋଧନ ଓ ବନ୍ଧୁ ରୂପେ ଆବିର୍ଭୂତ ହୋଇ କାହିଁକି ଇନ୍ଦ୍ର ଆରାଧନାରେ ସଂଶ୍ଲିଷ୍ଟ ହେଲେ। ଜୀବ ଗୋସ୍ୱାମୀ ତାଙ୍କର ବୈଷ୍ଣବ ଦର୍ଶନରେ କହିଛନ୍ତି, ଏମାନେ ମୋର ନିତ୍ୟ ଜନ, ଭଗବାନଙ୍କୁ ଯିଏ ଆରାଧନା କରିବ ସେ ଆଉ କାହାର କାହିଁକି ଆରାଧନା କରିବ? ଗଛର ମୂଳରେ ପାଣି ଦେଲେ ଆଉ ପତ୍ର ଫୁଲ ଫଳ ଫୁଲ ଡାଳ ଇତ୍ୟାଦି ପାଣି ଦେବା ଦରକାର ନାହିଁ। ଯେଉଁମାନେ ଗଛର ମୂଳରେ ପାଣି ଦେଉନାହାନ୍ତି ସେମାନେ ସବୁ ଅନ୍ୟ ସ୍ଥାନରେ ପାଣି ଦେଉଛନ୍ତି, ଜଣେ ଜାଣିନାହାନ୍ତି ଗଛର ମୂଳରେ ପାଣି ଦେଲେ ହିଁ ଗଛଟା ସବୁକିଛି ପ୍ରାପ୍ତ ହୋଇପାରିବ, ଜଳ ପ୍ରାପ୍ତ ହୋଇପାରିବ। ତେଣୁ ଯେଉଁମାନେ ଭଗବାନଙ୍କ ଆରାଧନା କରୁଛନ୍ତି ତାଙ୍କର ଅନ୍ୟ କୌଣସି ଦେବତାମାନଙ୍କର ବା ପିତୃମାନଙ୍କର ବା ଜନସମାଜର କାହାର ଆରାଧନା କରିବା ଦରକାର ନାହିଁ। ଶ୍ରଦ୍ଧା ଶବ୍ଦ ବିଶ୍ୱାସ କହେ ସୁଦୃଢ଼ ନିଶ୍ଚୟ, କୃଷ୍ଣେ ଭକ୍ତି କହିଲେ ସର୍ବକର୍ମକୃତ ହୁଏ। ଭଗବାନଙ୍କୁ ଯଦି ଆମେ ଭକ୍ତି କରିବା ତାହେଲେ ସବୁକିଛି ଆମର କର୍ତ୍ତବ୍ୟ ସମ୍ପାଦନ ହୋଇଗଲା। ତେଣୁ ଭଗବାନ ଚିନ୍ତା କରୁଛନ୍ତି ଏମାନେ ମୋର ନିଜ ଜନ, ଏମାନେ କାହିଁକି ଦେବତା ପୂଜା କରିବେ? ଏହିପରି ଭାବରେ ଯଦିଓ ଇନ୍ଦ୍ରଙ୍କର ଅହଂକାରକୁ ଦୂର କରିବା ଭଗବାନ ପ୍ରଧାନ ଉଦ୍ଦେଶ୍ୟ ଥିଲା, ଇନ୍ଦ୍ରଙ୍କର ବହୁତ ଗର୍ବ ହୋଇଯାଇଥିଲା। ଭଗବାନ ସେ ସବୁ ଜାଣନ୍ତି, ଅନ୍ତର୍ଯ୍ୟାମୀ ସିଏ, ଇନ୍ଦ୍ରଙ୍କ ହୃଦୟରେ ମଧ୍ୟ ସେ ରହିଛନ୍ତି। ଇନ୍ଦ୍ରଙ୍କର ଯେଉଁ ଗର୍ବ ହୋଇଯାଇଛି ଭଗବାନ ଜାଣିଛନ୍ତି। ଇନ୍ଦ୍ରଙ୍କର ଶକ୍ତିରେ, ଭଗବାନଙ୍କ ଶକ୍ତିରେ ଇନ୍ଦ୍ର ଏତେ ଇନ୍ଦ୍ରପଦ ପ୍ରାପ୍ତ ହୋଇଛନ୍ତି। ଆଉ ପୁନର୍ମୂଷିକ ଭବ ଗୋଟେ ଷ୍ଟୋରି ରହିଛି, କଥା ଅଛି ଜାଣିଛନ୍ତି ସମସ୍ତେ ପୁନର୍ମୂଷିକ ଭବ ଷ୍ଟୋରୀ? ଗୋଟେ ମୂଷାଟେ ଥିଲା, ମୂଷା ବିଲେଇ ତାକୁ ଖାଇଦେଉଛି ବା ତାକୁ ଆକ୍ରମଣ କରୁଛି। ମୂଷା ଭୟରେ ଆସିକି ଜଣେ ଋଷିଙ୍କର ଆଶ୍ରୟ ଶରଣ ହୋଇଗଲା। ଋଷି ପଚାରିଲେ କ'ଣ ହେଲା? ନା ପ୍ରଭୁ, ମୋତେ ବିଲେଇଟା ଗୋଡ଼ଉଛି, ଆକ୍ରମଣ କରିବା ପାଇଁ ଆସୁଛି, ମୋତେ ଖାଇଦେବ, ମୋତେ ରକ୍ଷା କରନ୍ତୁ। ନା କ'ଣ ଚାହୁଁଛୁ? ମୁଁ ବିଲେଇ ହୋଇଯିବି। ନା ହଉ ଠିକ୍ ଅଛି, ପାଣି ଚିଞ୍ଚି ଦେଲେ ସେ ବିଲେଇ ହୋଇଗଲା। ବିଲେଇ ଭାବିଲା ଆଉ ମୋତେ ଆଉ ବିଲେଇରେ ଭୟ ନାହିଁ, କେହି ବୁଲିଲା ଚାରିଆଡ଼େ ନିର୍ଭୟରେ ବୁଲିଲା। ତେଣୁ ବିଲେଇ ଉପରେ ଯେଉଁ ରହିଛନ୍ତି ହେଟା ଭାଗ ଇତ୍ୟାଦି ସବୁ ରହିଛନ୍ତି ସେମାନେ ଆସିଲେ ଆକ୍ରମଣ କରିବା ପାଇଁ। ମୁଁ ଯେତେବେଳେ ସେ ପୁଣି ବିଲେଇ ଆସି ଶରଣ ପଶିଲା ଋଷିଙ୍କ ପାଖରେ, ସେ ବିଷୟରେ କ'ଣ ନା ପୁଣି ନା ମୋତେ ହେଟା ଭାଗ ଯେଉଁ ଆକ୍ରମଣ କରିବା ପାଇଁ ଆସି ଖାଇଦେବ, ମୋତେ ଆପଣ ରକ୍ଷା କରନ୍ତୁ। ନା କ'ଣ ଚାହୁଁଛୁ? ନା ମୋତେ ହେଟା ଭାଗ କରିଦିଅନ୍ତୁ। ତେଣୁ ପାଣି ଛିଞ୍ଚି ଦେଲେ ସେ ପୁଣି ବାଘ ହୋଇଗଲା, ଆଉ ଭୟ ନାହିଁ ବାଘ ହୋଇକି ବୁଲିଲା ବେଳେ ଏ ବର୍ତ୍ତମାନ ଆସିକି ଋଷିଙ୍କୁ ଆଖି ଦେଖୁଛି, ଗର୍ଜନ କରୁଛି ଋଷିଙ୍କୁ ଖାଇବା ପାଇଁ ବସେ। ତେଣୁ ଋଷି କହିଲେ ଠିକ୍ ଅଛି, ତୁମେ ପୁନର୍ମୂଷିକ ଭାବ ପାଇକି ପାଣି ଛିଞ୍ଚି ଦେଲେ ସେ ଯେଉଁ ମୂଷା ଥିଲା ସେ ମୂଷା ହୋଇଗଲା। ସେହିଭଳି ଭାବରେ ଇନ୍ଦ୍ର ଏ ଯେଉଁ ଶକ୍ତିପ୍ରାପ୍ତ ହୋଇଛନ୍ତି, ତ୍ରିଲୋକର ସେ ହେଉଛନ୍ତି ଅଧିପତି, ତ୍ରିଲୋକର ଅଧିପତି ହେଲେ ମଧ୍ୟ ସେ ଭଗବାନଙ୍କର ସେବକ, ଏଇଟା ଭୁଲି ଯାଉଛନ୍ତି ଆମେ। ଆମେ ଯିଏ ଯେତେ ଆମର ଶକ୍ତି ରହିଛି, ଆମେ ମନ୍ଦିରର ପ୍ରେସିଡ଼େଣ୍ଟ ହେଉ ବା ଯିଏ ଯେଉଁ ସରକାର କର୍ମଚାରୀ ଇତ୍ୟାଦିରେ ଶ୍ରେଷ୍ଠ ସ୍ଥାନରେ ରୁହନ୍ତୁ ବା ଯିଏ ଯିଏ ହୁଅନ୍ତୁ, ଏମିତି ପ୍ରଧାନମନ୍ତ୍ରୀଠୁ ଆରମ୍ଭ କରି ସମସ୍ତ ପର୍ଯ୍ୟନ୍ତ ସମସ୍ତେ ଆମେ ଭଗବାନଙ୍କର ସେବକ। ଜୀବେର ସ୍ୱରୂପ ହେ କୃଷ୍ଣର ନିତ୍ୟ ଦାସ, ଆମେ ଭଗବାନଙ୍କର ଦାସ। କିନ୍ତୁ ଯେମିତି ଆମେ ଅହଂକାର ଅହଂକାର ମତ ହୟା ନିତାଇ ପଦ ବାସରିହା, ଭଗବାନଙ୍କର ନାମ ନେଲେ ନାହିଁ ଅହଂକାର ମତ ହେଇକିରି। ତେଣୁ ଭଗବାନଙ୍କର ଉଦ୍ଦେଶ୍ୟ ଥିଲା ଇନ୍ଦ୍ରଙ୍କର ଗର୍ବକୁ ଭଙ୍ଗ କରିବା ପାଇଁ, ତେଣୁ ଏହି କଥାଟି ସବୁ ଆରମ୍ଭ ହୋଇଛି, ଏହି ଲୀଳାଟି ହୋଇଛି। ତେଣୁ ତା ସହିତ ସେ ତାଙ୍କ ନିତ୍ୟ ଭକ୍ତମାନଙ୍କୁ ସ୍ମରଣ କରାଇ ଦେବାକୁ ଚାହୁଁଥିଲେ ଯେ ସେମାନଙ୍କର ମନୋଯୋଗକୁ ଅନ୍ୟ କୌଣସି ତଥାଗତ ଈଶ୍ୱରଙ୍କ ଆଡ଼କୁ ଚାଳିତ କରିବାର ପ୍ରୟୋଜନ ନାହିଁ, ଆମେ ଭଗବାନ ସେବା କରିବା, ଆମେ ଅନ୍ୟ କୌଣସି ଦେବତା ପୂଜା କରିବା, ସୂର୍ଯ୍ୟ ପୂଜା କରିବା, ଆମ ପୂଜା କରିବା, ଏସବୁ କରିବା ଆବଶ୍ୟକତା ନାହିଁ। ଭଗବାନଙ୍କୁ ପୂଜା କରୁଛୁ ମାନେ ସମସ୍ତ ପୂଜା ପୂଜିତ ହୋଇଗଲେ। ତେଣୁ କାରଣ ପ୍ରକୃତ ପକ୍ଷେ ତାଙ୍କ ଭକ୍ତମାନେ ଅତି ସର୍ବଶକ୍ତିମାନ ଭଗବାନ ସ୍ୱୟଂ ପରମତତ୍ତ୍ୱଙ୍କ ସହିତ ଜୀବନଯାପନ କରୁଛନ୍ତି। ଏମାନେ ଭଗବାନ ନିତ୍ୟ ପାର୍ଶ୍ୱଦ, ଏମାନେ ସବୁ ବ୍ରଜବାସୀମାନେ ନିତ୍ୟ ମୁକ୍ତ ଜୀବ ସେମାନେ, ଆଉ ଅନ୍ୟ ଦେବତାମାନଙ୍କୁ ପୂଜା କରିବାର ଆବଶ୍ୟକତା ନାହିଁ। ତେଣୁ ଯଦି ଆମର ବିଶ୍ୱନାଥ କବି ଠାକୁର କହୁଛନ୍ତି, ନରଲୀଳା ନରଲୀଳା ତେଇବ ଇନ୍ଦ୍ରମକ ଭଙ୍ଗେ କର୍ତ୍ତବ୍ୟ ଯୁକ୍ତି ଉତ୍ଥାପୟନ ସଧ୍ଭି ବିଗିତ ବିଗିତମପି କର୍ମବାଦ ଆଶ୍ରିତ ଦେବତାଙ୍କୁ ନିନ୍ଦା କରନ୍ତି। ଏ କର୍ମବାଦ ହେଉଛି ସାଧୁମାନେ ଏଇଟାକୁ ନିନ୍ଦା କରନ୍ତି କର୍ମବାଦକୁ, କିନ୍ତୁ ତଥାପି ଭଗବାନ ସେହି କର୍ମବାଦର ଆଶ୍ରୟ ନେଇକରି ଦେବତା ପୂଜାକୁ ବନ୍ଦ କରିବା ପାଇଁ ଚାହୁଁଛନ୍ତି। ଦେବତା ପୂଜା ରହିଛି ନା, ଶାସ୍ତ୍ରରେ ରହିଛି ଦେବତା ପୂଜା କରିବେ, ଭଗବାନ କେମିତି ସେଇଟା ବନ୍ଦ କରିବେ? ତେଣୁ ସିଏ ଗୋଟେ କର୍ମବାଦର ଆଶ୍ରୟ ନେଇକି ଏଇଟା ବନ୍ଦ କରିବା ପାଇଁ ଚାହୁଁଛନ୍ତି। ତେଣୁ ନନୁ ଜଡ଼ାତ୍ କର୍ମଣ କେବଳାତ୍ କଥନ ଫଳ ସିଦ୍ଧି ରତ କର୍ମଫଳଦାତା ଈଶ୍ୱର ଅବଶ୍ୟ ଅପେକ୍ଷା ଇତ୍ୟାଦି କେଶାଞ୍ଚିତ ମଦନ ତତ୍ରାହ। ଯଦି ନନ୍ଦ ମହାରାଜ ଏବଂ ଅନ୍ୟମାନଙ୍କୁ ଯେତେବେଳେ କହୁଛନ୍ତି, ଭଗବାନ କୃଷ୍ଣ କହୁଛନ୍ତି ସାତ ବର୍ଷର ବାଳକ, ତେଣୁ ନନ୍ଦ ମହାରାଜ ଚିନ୍ତା କରିବେ ଯେ କର୍ମଫଳ ଯେଉଁ କହୁଛ ତୁମେ, କର୍ମଫଳ ଜଣେ ପ୍ରଧାନ ମାନେ କର୍ମ ଅନୁସାରେ ଫଳ ପ୍ରାପ୍ତ ହେଉଛେ, କିନ୍ତୁ କର୍ମଫଳ ଦେବା ପାଇଁ ମଧ୍ୟ ଜଣେ ଈଶ୍ୱର ରହିବେ ନା, ଆଉ ମାନେ କେମିତି ଜଣେ କର୍ମଫଳ ପ୍ରାପ୍ତ ହେବ, ମନୁଗମନ ପ୍ରାପ୍ତ ହେଇଯିବ ନା କ'ଣ? ତେଣୁ ଭଗବାନ ବର୍ତ୍ତମାନ କହୁଛନ୍ତି, ଅସ୍ତି ଚେତ୍ ଈଶ୍ୱର କଶ୍ଚିତ୍। ଠିକ୍ ଅଛି, ଆପଣ କହୁଛନ୍ତି ଯଦି, ମୁଁ କହୁଛି ଠିକ୍ ଅଛି, ଜଣେ ଈଶ୍ୱର କେହି ନାହାନ୍ତି ତ ମୁଁ ଭାବୁଛି ଯିଏ ଯେଉଁ କର୍ମଫଳ କରିବ ସେ ଅନୁସାରେ ଫଳ ଫଳ ପାଇ ପ୍ରାପ୍ତ ହେବ। କିନ୍ତୁ ଯଦି କେତେଜଣ କହୁଛନ୍ତି ହଁ ଈଶ୍ୱର ଅଛନ୍ତି, ସ୍ୱୟଂ ଈଶ୍ୱର କହୁଛନ୍ତି, ଯଦି ଈଶ୍ୱର କଶ୍ଚିତ୍ ଅସ୍ତି ଚେତ୍ ଈଶ୍ୱର କଶ୍ଚିତ୍, ଠିକ୍ ଅଛି ଯଦି ଈଶ୍ୱର ଥାଇପାରନ୍ତି, ମୁଁ ତ ଜାଣନି ଅଛନ୍ତି, କିନ୍ତୁ ଯଦି ବା ଅଛନ୍ତି, ଫଳରୂପୀ ଅନ୍ୟ କର୍ମଣା, ଯିଏ ଯେଉଁ କର୍ମ କରିବ ସେ ଫଳ ପ୍ରଦାନ କରୁଥିବେ, ଈଶ୍ୱର ଥିବେ ନିଶ୍ଚିତ ଭାବେ ଥାଇପାରନ୍ତି। କର୍ତ୍ତାରଂ ଭଜତେ ସ୍ୱପି, ଏ ଯେଉଁ ଈଶ୍ୱର ତୁମେ କହୁଛ, ଇନ୍ଦ୍ରକୁ ଈଶ୍ୱର ବୋଲି କହୁଛ, ସେ ଯେଉଁ ଫଳ ଦେବେ, କର୍ତ୍ତାରଂ ଭଜତେ ସ୍ୱପି, ଆମେ ଯେଉଁ କର୍ମଫଳ କର୍ମ କରିବା ସେ ଅନୁସାରେ ଫଳ ଦେବେ ନା, ମନ ମନ ଦେବେ? ଆମେ କିଛି କର୍ମ କରିବାନି, ପାଠ ପଢ଼ିବା ନାହିଁ, ପାସ୍ ହେଇଯିବା? ପାଠ ପଢ଼ିଲେ ପାସ୍ ହେବା ନା, ଆଉ କିଏ ନୋବେଲ ପ୍ରାଇଜ୍ ପାଉଛନ୍ତି, କିଏ କ'ଣ କହୁଛନ୍ତି, ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତ ହେଉଛନ୍ତି। ଆମେ ଯଦି କିଛି କରିବା ନାହିଁ, ସେ ଈଶ୍ୱର କ'ଣ ଆମକୁ ଦେଇଦେବେ, ମନୋଇଚ୍ଛା ଦେଇଦେବେ? ଆଉ କୁଆଡ଼େ ଯାଉଛନ୍ତି ଆପଣ, ପ୍ରସାଦ ପାଇକି ଯିବେନି? ନଅଟାରେ ପ୍ରସାଦ ହେବ, ପ୍ରସାଦ ପାଇକି ଯିବେ? ହଁ, କର୍ତ୍ତାରଂ ଭଜତି ସ୍ୱପି, ଯିଏ ଯେଉଁଭଳିଆର କର୍ମ କରିବ ସେ ଅନୁସାରେ ଫଳ ପ୍ରାପ୍ତ ହେବ। ବିନା କର୍ମରେ କିଏ ଫଳ ପ୍ରାପ୍ତ ଦେଇଦେବେ ନା କ'ଣ? ଅବଶ୍ୟ ଭଗବାନ ଦେଇପାରନ୍ତି। ସୁଖଂ ଶୟାନେ ନୀଳେ ନିଜେ ପି, ସୁଖଂ ଶୟାନେ ନୀଳେ ନିଜେ ପି, ନାମାନି କୃଷ୍ଣ ପ୍ରବଦନ୍ତି ମର୍ତ୍ତ୍ୟା, ନାମାନି କୃଷ୍ଣ ପ୍ରବଦନ୍ତି ମର୍ତ୍ତ୍ୟା, ଏ ନିଶ୍ଚିତ ମୟା ତାଂ ବ୍ରଜନ୍ତି, ତେ ନିଶ୍ଚିତ ମୟା ତାଂ ବ୍ରଜନ୍ତି, ଗୋବିନ୍ଦ ଦାମୋଦର ମାଧବେତି, ଗୋବିନ୍ଦ ଦାମୋଦର ମାଧବେତି। ଜଣେ କହିବ ଆମେ କିଛି କରିବୁ ନାହିଁ, କର୍ମ କରିବୁ ନାହିଁ, ଆମକୁ ଖାଲି ଭଗବାନ ଭଜନ କଲେ କ'ଣ ଆମକୁ ଖାଇବା ପିଇବାକୁ ମିଳିବ, ଯାହା ଦରକାର ମିଳିଯିବ? ତେଣୁ ଭଗବାନ କହିଲେ ସେ କଥା, ଅନନ୍ୟାସ ଚିନ୍ତ ଦୋମାନ ଯେ ଜନା ପ୍ରତିପାସତେ ତେଷାଂ ନିତ୍ୟାଭିଯୁକ୍ତାନ ଯୋଗକ୍ଷେମଂ ଭାମ୍ୟହଂ। ଗୀତା ପଣ୍ଡା ଏ ବିଭିନ୍ନ ଭକ୍ତମାନଙ୍କର କଥା କୁହାଯାଏ ଭଗବତ ଗୀତାରେ, ଯେଉଁ ଭଗବାନ ଲେଖିଲେ ଅନନ୍ୟାସ ଚିନ୍ତ ଦୋମାନ, ଯେଉଁମାନେ ଅନ୍ୟ କିଛି ଚିନ୍ତା ନାହିଁ କେବଳ ଭଗବାନ ଚିନ୍ତା କରୁଛନ୍ତି, ଅନନ୍ୟାସ ଚିନ୍ତ ଦୋମାନ ଯୋଜନା ପ୍ରତିପାସ, ଭଗବାନଙ୍କ ଏଇଭଳି ଭାବରେ ଉପାସନା କରୁଛନ୍ତି, କେବଳ ଚିନ୍ତା କରୁଛନ୍ତି, ଆଉ କିଛି କରୁନାହାନ୍ତି।
ତେଷା ନିତ୍ୟାଭି ଯୁକ୍ତାନ ସେମାନଙ୍କୁ ଯେହେତୁ ସେମାନେ ନିତ୍ୟ ସହିତ ମୋ ସହିତ ଯୁକ୍ତ ହେଇଛନ୍ତି ତାଙ୍କର ଯୋଗକ୍ଷେମଂ ବାହାମ୍ୟମ୍ ତାଙ୍କର ଯାହା ଆବଶ୍ୟକତା ରହିଛି ସେଇଟା ମୁଁ ପୂରଣ କରେ ଏବଂ ଯାହା ନାହିଁ ତାହା ଦିଏ ଯାହା ଆବଶ୍ୟକତା ପୂରଣ କରେ ଏବଂ ଯାହା ଅଛି ସେଇଟାକୁ ମୁଁ ରକ୍ଷା କରେ ଯୋଗକ୍ଷେମଂ ବାହାମ୍ୟମ୍ ତେଣୁ ଜଣେ ଆଚାର୍ଯ୍ୟ ଚିନ୍ତା କଲେ ଗୀତା ପଣ୍ଡା ଚିନ୍ତା କଲେ ଯୋଗକ୍ଷେମଂ ବାହାମ୍ୟମ୍ କାହିଁକି କହିଲେ ଭଗବାନ ଭଗବାନ ପାଇଁ ମୁଣ୍ଡେଇକି ଆଣିବେ କାହିଁକି ବାହାମ୍ୟ କହିଲେ ମୁଣ୍ଡେଇକି ଆଣିବା କଥା କୁହାଉଛି ବା ଭାର ବହନ କରିକି ଆଣିବେ କାନ୍ଧରେ ହେଉ ବା ମୁଣ୍ଡରେ ହେଉ ଯେମିତି ବହନ କରିକି ଆଣିବେ କାହିଁକି ଭଗବାନ ଯାହା ଚାହିଁଲେ ପ୍ରେରଣ କରିଦେବେ ମନ ମନ ଆସି ପହଞ୍ଚିଯିବ କାହିଁକି ଲେଖିଲେ ବାହାମି ଶବ୍ଦ କିଛି ଭୁଲ ହେଇଗଲା କି ଚିନ୍ତା କଲେ ସିଏ ତେଣୁ ବାହାମି ଜାଗାରେ କ'ଣ କଲେ ନା ଗାର ପକାଇ ଦେଲେ ବାହାମି କାହିଁକି ହେବ ଯଦି କହିବେ ଭଗବାନ ଚାହିଁବେ ମୁଁ ତାଙ୍କ ପାଖକୁ ପ୍ରେରଣ କରିବି ଲେଖିପାରିଥାନ୍ତେ ବା ମୁଁ ପ୍ରଦାନ କରିବି ଦଦାମି ହମ୍ ଦେଇପାରେ ଦେବି ଏଭଳି ଭାବେ ଲେଖିଥାନ୍ତେ ବାହାମି କାହିଁ କହିଲେ ଭଗବାନ ଭଗବାନଙ୍କୁ ମୁଣ୍ଡେଇବାର କ'ଣ ଆବଶ୍ୟକତା ରହିଛି ତେଣୁ ଏଇଭଳି ଭାବରେ ଭକ୍ତ ଯେତେବେଳେ ଚିନ୍ତା କଲେ ତେଣୁ ସେ ଗୀତା ପଣ୍ଡା ଯାଉଛନ୍ତି ସ୍ନାନ କରିବା ପାଇଁ ସେଠୁ ଗାର ମାରିଦେଇ ପଳେଇଗଲେ ସ୍ନାନ କରିବା ପାଇଁ ତେଣୁ ଭଗବାନ ସବୁ ଜାଣନ୍ତି ଅନ୍ତର୍ଯ୍ୟାମୀ ଆସି ପହଞ୍ଚିଗଲେ ଭାର ଆଣିକି ଆସିଲେ ଖାଦ୍ୟ ଗ୍ରୋସରୀ ଫ୍ରୋସରୀ ସବୁ ଆଣିକି ଆସି ପହଞ୍ଚିଗଲେ କାନ୍ଧେଇକିରି ତେଣୁ ଗୀତା ପଣ୍ଡାର ସ୍ତ୍ରୀ ଦେଖିକି ଆଶ୍ଚର୍ଯ୍ୟ ହେଇଗଲେ କହିଲେ କ'ଣ ହେଲା ଦୁଇ ଜଣ ଆସୁଛନ୍ତି ଖାଲି କୃଷ୍ଣ ଆସୁନାହାନ୍ତି କୃଷ୍ଣ ବଳରାମ ଆସି ପହଞ୍ଚି ଯାଇଛନ୍ତି ଦୁଇ ଜଣ ଦୁଇଟା ଭାର ଆଣିକିରି ଆସିଛନ୍ତି ବୋଝେଇ କରିଦେଲେ ଘରକୁ ତାଙ୍କର ତାଙ୍କର ସ୍ତ୍ରୀ ଦେଖିକି କହିଲେ କ'ଣ ହେଲା ଏତେ କେମିତି କ'ଣ କେଉଁଠୁ ଆସିଲା ନା ଗୋସେଇ ପଠାଇଲେ ଆଉ ଆମେ ଟିକିଏ ଅଲଗା କାର୍ଯ୍ୟରେ ବ୍ୟସ୍ତ ଥିଲୁ ଆମେ ଯେତେବେଳେ ଚାହିଁଲୁ ନାହିଁ ଆସିବା ପାଇଁ ଆମେ ଟିକିଏ ବ୍ୟସ୍ତ ଥିଲୁ ଆମକୁ ବେତରେ ଆଘାତ କଲେ ଆମ ପିଠିରେ ସବୁ ବେତ ବାହାର ଦେଇଛନ୍ତି ସବୁ ଦେଖାଇଦେଲେ ବେତ ବାହାର ରହିଛି ତେଣୁ ତାଙ୍କର ସ୍ତ୍ରୀ ଚିନ୍ତା କରୁଛନ୍ତି ଆମର ସ୍ୱାମୀ ଏତେ ଆମେ ତ ନିଷ୍ଠୁର ହେଇଗଲାଣି ଗୀତାପାଠ ପଢ଼ିକିରି ଭଗବତ ଭାଗବତ ପଢ଼ିକିରି ଏସବୁ ଶାସ୍ତ୍ର ଜ୍ଞାନ ପ୍ରାପ୍ତ ହେଇକି ସବୁ ନିଷ୍ଠୁର ହେଇଗଲେଣି ଏଭଳି ଭାବରେ ସବୁ ଅତ୍ୟାଚାର କରିଛନ୍ତି ଛୋଟ ପିଲା କେତେ ସୁନ୍ଦର ବାଳକ ଏତେ ସୁନ୍ଦର ରୂପ ଜଣେ ମୋହ ହେଇଯିବ ଭଗବାନ ଦର୍ଶନ କଲେ ସାକ୍ଷାତ ତେଣୁ ଯେଉଁ ତାଙ୍କୁ କହିଲେ ଟିକିଏ ତୁମେ କିଛି ଖାଦ୍ୟ ଗ୍ରହଣ କରି ଯାଅ ନା ନା ଆମର ସେତେ ବହୁତ କାମ ଅଛି ବହୁତ କଷ୍ଟରେ ଆମକୁ ବାଡ଼େଇବାରୁ ଆମେ ଆସିଲୁ ପହଞ୍ଚି ଦେଇଗଲୁ କହିକି ଭଗବାନ ଚାଲିଗଲେ ତେଣୁ ଗୀତା ପଣ୍ଡା ସ୍ନାନ କରି ଆସି ପହଞ୍ଚି ଦେଖିଲା ବେଳକୁ ତାଙ୍କର ପତ୍ନୀ ତାଙ୍କ ଉପରେ ବହୁତ ଭୀଷଣ କ୍ରୋଧ ପ୍ରକାଶ କରିଛନ୍ତି ତୁମେ ଏଭଳି ନିଷ୍ଠୁର ହେଇଗଲଣି ନା କ'ଣ ହେଲା ନା ତେଣୁ ସେ ଜଣେ ବାଳକ ଯେଉଁ ରହିଛନ୍ତି ଗୋଟେ କଳା ଆଉ ଗୋଟେ ଜଣେ ଗୋରା ଦୁଇଜଣ ବାଳକକୁ ତାଙ୍କୁ ଏଭଳି ଭାବରେ ବାଡ଼େଇଛି ତାଙ୍କ ପିଠିରେ ସବୁ ରହିଛି ଚିହ୍ନ ବାହାରିଛି ଏଭଳି ଭାବରେ ତୁମେ ନିଷ୍ଠୁର ହେଇଗଲଣି କେତେବେଳେ କେବେଠୁ ହେଲୁଣି ନା କ'ଣ ହେଇଛି କ'ଣ ଘଟଣା ମୋତେ କୁହ ନା ତୁମେ ଯେଉଁ ପଠାଇଥିଲ ଯାହାଙ୍କୁ ଯେ ଭାର ଆଣିକି ଆସିଛନ୍ତି ଦେଇକି ଯାଇଛନ୍ତି ବାହାର ଘର ବୋଝେଇ ହେଇଯାଇଛି ତେଣୁ ସେ ଗୀତା ପଣ୍ଡା ବୁଝିଲେ ଆରେ ମୋର ଭୁଲ ହେଇଗଲା ଭଗବାନ କଥାରେ ମୁଁ ବିଶ୍ୱାସ କରିପାରିଲି ନାହିଁ ସେ ବାହାମି ଶବ୍ଦରେ ରହିଛି ଭଗବାନ ଗାର ମାରିଦେଇଥିଲେ ଭଗବାନ କହିଛନ୍ତି ବାହାମି ପରମଂ ବଚ ଭଗବାନଙ୍କର କଥା ଏଥିରେ କୌଣସି ତ୍ରୁଟି ନାହିଁ ଦୋଷ ନାହିଁ ତେଣୁ ସେ ନିଜର ଭୁଲ ବୁଝିପାରିଲେ କହିଲେ ବହୁତ ତୁମେ ବହୁତ ଭାଗ୍ୟବତୀ ଯେ ଭଗବାନ ଦର୍ଶନ ତୁମେ ପାଇଲ ମୁଁ ପାଇପାରିଲି ନାହିଁ କିନ୍ତୁ ତୁମେ ଭଗବାନ ଦର୍ଶନ ପାଇଲ ସେ ସ୍ୱୟଂ ଭଗବାନ ଆସିଥିଲେ ଯାହା ହଉ ଏଇଭଳି ଭାବରେ ଜଣେ ଯଦି ଈଶ୍ୱରଙ୍କର ଶରଣରେ ଗଲେ କାମ ନକଲେ ମଧ୍ୟ ଭଗବାନ ଦେଇପାରିବେ କିନ୍ତୁ ଅନ୍ୟ ଯେଉଁ ଈଶ୍ୱରମାନେ ଅଛନ୍ତି ସେମାନେ ଆମେ ଯେଉଁ କର୍ମ ଅନୁସାରେ ସେମାନେ ଫଳ ପ୍ରଦାନ କରିବେ ତେଣୁ ଅସ୍ତି ଚେତ୍ ଈଶ୍ୱର କଶ୍ଚିତ୍ ଫଳରୂପୀ ଅନ୍ୟ କର୍ମଣାମ କର୍ତ୍ତାରଂ ଭଜନ୍ତି ସ୍ୱପି ନ ହକର୍ତ୍ତୁ ପ୍ରଭୁ ଈଶ ଆମେ ବିନା କାର୍ଯ୍ୟରେ ଫଳ ପ୍ରାପ୍ତ ହୋଇପାରିବା ନାହିଁ ଫଳ ଦେଇପାରିବେ ନାହିଁ ଏଇଭଳି ଭାବରେ ଭଗବାନ ସବୁ ଯୁକ୍ତି ପ୍ରଦର୍ଶନ କରୁଛନ୍ତି ଫଳରୂପୀ ଅନ୍ୟ ଜନକୃତ କର୍ମଣାଂ ଫଳଦାତା ସ୍ୱପି କର୍ତ୍ତାରଂ ଭଜତି ଅନୁସରତି କର୍ମାନୁସାରେ ନେଇବ ଫଳଦାନାତ୍ ବ୍ୟତିରେକଣ ଦୃଢ଼ତି ତେଣୁ କର୍ମଫଳ ଅନୁସାରେ କର୍ମ ଅନୁସାରେ ସେମାନେ ଫଳ ଦେବେ ମନୁ ମନ ଦେବେ ନାହିଁ ଏବଂ ନ ହି ଅକର୍ତ୍ତୁ ପ୍ରଭୁ ଈଶ ବ୍ୟତିରେକ ଭାବରେ ମଧ୍ୟ କହୁଛନ୍ତି ଯଦି ଜଣେ କରିବ ନାହିଁ କାର୍ଯ୍ୟ କରିବ ନାହିଁ ତାଙ୍କୁ କ'ଣ ସେ ପ୍ରଦାନ କରିବେ କି ଫଳ ଦେବେ କି ଆମେ ଯିବା ନାହିଁ MCL ଚାକିରି କରିବା କାମ କରିବା ନାହିଁ ଆଉ କ'ଣ ଦରମା ମିଳିବ ନ ହି ଅକର୍ତ୍ତୁ ପ୍ରଭୁ ଈଶ ଯେ କାର୍ଯ୍ୟ କରିବ ନାହିଁ ତାଙ୍କୁ କ'ଣ ସେ ପ୍ରଭୁ କ'ଣ ସେ ଦେଇପାରିବେ କି?
ତେଣୁ ପରମେଶ୍ୱରରେ କହୁଛନ୍ତି ସିଦ୍ଧସ୍ୱାମୀ କହୁଛନ୍ତି, ଅତ କର୍ମଣ ଏବ ଫଳ ସିଦ୍ଧେ ତତ୍ ପାରତନ୍ତ୍ରେ ଚ ଅଜାଗର ସ୍ତନ ତୁଲ୍ୟତ୍ୱାତ୍ ନ ଦେବାୟା କୃତ୍ୟମ ଇତ୍ୟାହ। ତେଣୁ କର୍ମ ଅନୁସାରେ ଆମେ ଫଳପ୍ରାପ୍ତ ହେବା, ସେମାନେ ମାନେ ସ୍ୱତନ୍ତ୍ର ନୁହନ୍ତି, ପରତନ୍ତ୍ର। ଆମେ ଯେଉଁ କର୍ମ କରିବା ସେ ଅନୁସାରେ ଫଳ ଦେବେ। ଅଜାଗର ସ୍ତନ, ଅଜାଗର ସ୍ତନରୁ କ୍ଷୀର ଆସିବ ନାହିଁ, କ୍ଷୀର ଆସିଲେ ମଧ୍ୟ ଆମେ ପିଇପାରିବେ ନାହିଁ, କାହିଁକି ନା ଏଇ ମାସରେ ମନା କରାଯାଇଛି କ୍ଷୀର ପିଇବା ପାଇଁ। ପ୍ରଶ୍ନ ପରେ ଉତ୍ତର ଦେବ ଦିଆହେବ। ତେଣୁ ଅଜାଗର ସ୍ତନ ତୁଲ୍ୟ ସେ ଫଳ, ଆମେ କର୍ମ ନକଲେ ସେ ଫଳ ଦେଇପାରିବେ ନାହିଁ, ଲାଗୁଥିବ ଫଳ ଦେଲା ଭଳିଆ, କିନ୍ତୁ ସେ ଫଳ ନୁହଁ ଅଜାଗର ସ୍ତନ ଭଳି। ତେଣୁ ଏ ଶ୍ଳୋକରେ କହୁଛନ୍ତି, ପନ୍ଦର ଶ୍ଳୋକରେ କହୁଛନ୍ତି, କର୍ମୀ କିମିନ୍ଦ୍ରେଣ ଭୂତାନାଂ ସ୍ୱସ୍ୱ କର୍ମାନୁବର୍ତ୍ତିନାମ ଅନିଶେନାନ୍ୟଥା କର୍ତ୍ତୁମ ସ୍ୱଭାବ ବିହିତ ନୃଣାମ କିମ୍ ଇନ୍ଦ୍ରେଣ ଇହ ଭୂତାନାମ ସ୍ୱସ୍ୱ କର୍ମାନୁବର୍ତ୍ତିନାମ। ଇନ୍ଦ୍ର କ'ଣ ଅଧିକା ଦେବେ? ଆମେ ଯେଉଁ କର୍ମ କରିବା ସେ ଅନୁସାରେ ସେ ଫଳ ଦେବେ। ଇନ୍ଦ୍ର କ'ଣ ଅଧିକା ଦେଇପାରିବେ ନା କ'ଣ? ସ୍ୱସ୍ୱ କର୍ମାନୁବର୍ତ୍ତିନାମ ଅନିଶେନା ଅନ୍ୟଥା କର୍ତ୍ତୁମ ସେ ଈଶ୍ୱର ନୁହନ୍ତି, ଈଶ୍ୱର ହୋଇଥିଲେ ଏଇଟାକୁ ଅନ୍ୟଥା କରିପାରିବେ, ସେ ଅନିଶ ସେ ଈଶ୍ୱର ନୁହନ୍ତି, ତେଣୁ ଅନ୍ୟଥା କରିପାରିବେ ନାହିଁ। ସ୍ୱଭାବ ବିହିତ ନୃଣାମ ଆମେ ଯେଉଁଭଳି ଭାବରେ ସ୍ୱଭାବ ରହିଛି ସେହି ଅନୁସାରେ ସେ ଆମେ ଫଳପ୍ରାପ୍ତ ହେବା। କର୍ମ ଅନୁସାରେ ସ୍ୱଭାବ କର୍ମ ହେଉଛି, କର୍ମ ଆମେ ଯେଉଁଭଳି ଭାବେ କରିବା ସେଭଳି ଭାବେ ସ୍ୱଭାବ ହେବ। କୁହାଯାଏ ହ୍ୟାବିଟ୍ ଇଜ୍ ଦି ସେକେଣ୍ଡ ନେଚର ବୋଲି କୁହାଯାଏ। ଆମେ ଯେଉଁଭଳି ଭାବରେ କରିବା ରେଗୁଲାରଲି ଗୋଟେ କାର୍ଯ୍ୟ କରିବା ସେ ଅନୁସାରେ ଗୋଟେ ଆମର ସେଇଟା ସ୍ୱଭାବ ହୋଇଯିବ। ପ୍ରତିଦିନ ଯଦି ସକାଳ 3ଟାରୁ ଉଠିବା ମାନେ ସେଇଟା ସ୍ୱଭାବ ହୋଇଯିବ, ସେଇଟା ସ୍ୱଭାବରେ ପରିଣତ ହୋଇଯିବ। ଅଭ୍ୟାସ ପ୍ରତିଦିନ ସେଇଟା କରିବା ଯଦି ସେଇଟା ଗୋଟେ ଅଭ୍ୟାସରେ ପରିଣତ ହୋଇଯିବ। ତେଣୁ ଏତଦ୍ ବିବୃଣତି, ଏଇ ଯେଉଁ କର୍ମ ଅନୁସାରେ ଫଳ ଦେବେ ଏଇଟାକୁ ଆଉ ଥରେ ପୁଣି ବିସ୍ତାର ଭାବରେ କହୁଛି, ଦୁଇଟି ଶ୍ଳୋକରେ କୁହାଯାଇଛି। ତେଣୁ ଏଠି କହୁଛନ୍ତି ଯେ ସ୍ୱଭାବତନ୍ତ୍ର ହି ଜନଃ ସ୍ୱଭାବ ମନୁବର୍ତ୍ତତେ ସ୍ୱଭାବସ୍ତମିଦଂ ସର୍ବଂ ସଦେବାସୁର ମାନୁଷମ। ଦେବତା ହଉ ଅସୁର ହଉ ମନୁଷ୍ୟ ହଉ ସେମାନେ ନିଜର ସ୍ୱଭାବ ଅନୁସାରେ କାର୍ଯ୍ୟ କରିବେ, ସ୍ୱଭାବରୁ ଉର୍ଦ୍ଧକୁ ଯାଇପାରିବେ ନାହିଁ। ସ୍ୱଭାବତନ୍ତ୍ର ହି ଜନ, ଯେମିତି ଗଣତନ୍ତ୍ର ରାଜତନ୍ତ୍ର ସେଭଳି ସ୍ୱଭାବତନ୍ତ୍ର ଭଗବାନ ଏ ଶବ୍ଦଟି ଦେଲେ ସ୍ୱଭାବତନ୍ତ୍ର। ଆମେ ଯେଉଁଭଳି ଭାବରେ ସ୍ୱଭାବ ରହିଛି ସେଭଳି ଭାବରେ କାର୍ଯ୍ୟ କରିବା। କଥାରେ ଅଛି କୁକୁର ନାଙ୍ଗୁଡ଼ୁକୁ ସିଧା କରିହେବ ନାହିଁ, ଯେତେ ସିଧା କଲେ ମଧ୍ୟ ସେ ପୁଣି ସେଇ ବଙ୍କାକୁ ବଙ୍କା ରହିବ। ଅବଶ୍ୟ ଭଗବାନ କରିପାରିବେ କିନ୍ତୁ ଅନ୍ୟ ଉପାୟରେ ହେଇପାରିବ ନାହିଁ, ଯାହାର ଯେଉଁ ସ୍ୱଭାବ ରହିଛି ସ୍ୱଭାବରୁ ଉର୍ଦ୍ଧକୁ ଯାଇପାରିବେ ନାହିଁ। ଭଗବତ ଗୀତାରେ ଅର୍ଜୁନ ପଚାରିଲେ କେମିତି ଜଣେ ସ୍ୱଭାବରୁ ଉର୍ଦ୍ଧକୁ ଯାଇପାରିବ, 14 ଅଧ୍ୟାୟରେ ପଚାରିଲେ କିମାଚାର କଥନ ଚେତନ ତ୍ରିଗୁଣ ନତିବର୍ତ୍ତତେ। ତ୍ରିଗୁଣ ଭିତରେ ଥିବା ମାନେ ସ୍ୱଭାବ ଭିତରେ ରହିବା, ତ୍ରିଗୁଣ ଉର୍ଦ୍ଧକୁ ଗଲେ ସ୍ୱଭାବରୁ ଉର୍ଦ୍ଧକୁ ଯିବା ଆମେ, ଭଗବାନ ସେଇଟା କହିବେ। ମାଂଚ ଯୋଗ ବ୍ୟବିଚାରିଣ ଭକ୍ତି ଯୋଗେନ ସେବତେ ସ୍ୱଗୁଣାନ ସମିତି ଚେତନ ବ୍ରହ୍ମ ଭୂୟାୟ କଳ୍ପତେ। ଯେଉଁମାନେ ଭଗବାନଙ୍କ ଆରାଧନା କରିବେ ସେମାନେ ସ୍ୱଭାବରୁ ଉର୍ଦ୍ଧକୁ ଯାଇପାରିବେ, ନହେଲେ ସ୍ୱଭାବରୁ ଉର୍ଦ୍ଧକୁ ଯାଇପାରିବେ, ସବୁ ସ୍ୱଭାବ ଭିତରେ ରହିବେ। ତେଣୁ ସ୍ୱଭାବତନ୍ତ୍ର ହି ଜନ ସ୍ୱଭାବ ମନୁବର୍ତ୍ତତେ, ନିଜର ପୂର୍ବ କର୍ମଫଳ ଅନୁସାରେ ସେ ସ୍ୱଭାବ ହୋଇଛି ସେହି ଅନୁସାରେ ସେମାନେ କାର୍ଯ୍ୟ କରିବେ। ଦେବତାମାନେ ସେ ଅନୁସାରେ ତାଙ୍କ ପୂର୍ବ ଜନ୍ମରେ ସତ୍ୟଗୁଣରେ ଥିଲେ, ସେଥିପାଇଁ ଆଜି ଦେବତା ଲୋକ ପ୍ରାପ୍ତ ହୋଇଛନ୍ତି। ଅସୁରମାନେ ରଜଗୁଣରେ ଥିବାରୁ ସେମାନେ ଅସୁର ଜନ୍ମ ପ୍ରାପ୍ତ ହୋଇଛନ୍ତି। ମନୁଷ୍ୟମାନେ ତମଗୁଣର ଅଧିକ ରହିଥିବାରୁ ସେମାନେ ମନୁଷ୍ୟ ଶରୀର ପ୍ରାପ୍ତ ହୋଇଛନ୍ତି। ସ୍ୱଭାବସ୍ତମ ଇଦମ୍ ସର୍ବମ, ଏଇଭଳି ଭାବରେ ସମସ୍ତଙ୍କର ସ୍ୱଭାବ ଅନୁସାରେ ସେମାନେ କାର୍ଯ୍ୟ କରିବେ। ତେଣୁ ସ୍ୱଭାବତନ୍ତ୍ର ପ୍ରାକ୍ତନ ସଂସ୍କାରାଧୀନ, ପୁରାଣ ଅତୀତରେ ଆମେ ଯେଉଁ ସବୁ କର୍ମ କରିଛୁ ସେ ଅନୁସାରେ ଆମେ ଆମର ସ୍ୱଭାବ ହୋଇଛି। ଇତି ଅନ୍ତର୍ଯ୍ୟାମୀଣ ଅପି ନ କିମ୍ବି ଫଳମିତି ଭାବ,
ଅନ୍ତର୍ଯ୍ୟାମୀ ହେଲେ ମଧ୍ୟ ଭଗବାନ ମଧ୍ୟ କିମ୍ବି ଫଳ ସେ ସ୍ୱଭାବକୁ ପରିବର୍ତ୍ତନ କରିବେ ନାହିଁ। ଭଗବାନ ଶରଣରେ ଗଲେ ହିଁ ସେଇଟା କରିବେ, ନହେଲେ ଅନ୍ତର୍ଯ୍ୟାମୀ କିଛି କରିବେ। କେବଳ ସାକ୍ଷୀ ହମ ଆତ୍ମା ବୁଢ଼ା କେଶ, ଭଗବାନ ଆତ୍ମା ରୂପରେ ଯେଉଁ ରହିଛନ୍ତି, ପରମାତ୍ମା ରୂପରେ ରହିଛନ୍ତି, ସାକ୍ଷୀ ହିସାବରେ ରହିଛନ୍ତି। ସେ ଖାଲି ଦେଇଦେଉ କହିଦେଉଛନ୍ତି ତୁମେ ଏଇଟା କର, କିନ୍ତୁ ଆମେ ଯଦି ନ କରିବା ଆମେ ସେଥିପାଇଁ କର୍ମଫଳ ଭୋଗ କରିବାକୁ ପଡ଼ିବ। ତେଣୁ ପରଶୁକର କହୁଛନ୍ତି, ଦେହାନୁ ଚା ବଚା ଅଞ୍ଜନ୍ତୁ ପ୍ରାପ୍ୟ ସୃଜତି କର୍ମଣା ଶତ୍ରୁ ମିତ୍ର ଉଦାସୀନ କର୍ମୈବ ଗୁରୁରେଶ୍ୱର। କର୍ମବାଦକୁ 18 ଶ୍ଲୋକରେ କହିଛନ୍ତି, 13-30 18 ଶ୍ଲୋକରେ କର୍ମବାଦକୁ ସ୍ଥାପନ। ଯଦିଓ ଏଇଟା ଭକ୍ତମାନଙ୍କର ଭକ୍ତମାନଙ୍କ ପାଇଁ ଏଇଟା ଠିକ୍ ନୁହଁ, ଅଭକ୍ତମାନଙ୍କ ପାଇଁ କର୍ମବାଦ ଠିକ୍ ଅଛି, କିନ୍ତୁ ଭଗବାନ କର୍ମବାଦର ଆଶ୍ରୟ ନେଇକରି ଦେବତାମାନଙ୍କର ଯେଉଁ ଯଜ୍ଞକୁ ବନ୍ଦ କଲେ, ଇନ୍ଦ୍ରଙ୍କ ଯଜ୍ଞକୁ ବନ୍ଦ କରିଛନ୍ତି, ସେଥିପାଇଁ ଏହାର ଏଇଟାକୁ ସେ ଆଶ୍ରୟ ଗ୍ରହଣ କରିଛନ୍ତି, ଏଇଟାକୁ କହୁଛନ୍ତି, ଏଇଟାକୁ କ'ଣ ଯୁକ୍ତି କରୁଛନ୍ତି, ଯୁକ୍ତି ଦେଉଛନ୍ତି କର୍ମବାଦକୁ। ତେଣୁ ଦେହାନ୍ ଦେହାନ୍ ଉଚ୍ଚ ଅବଚ ଜନ୍ତୁ, କିଏ ଦେବତା ଲୋକମାନେ ବହୁତ ଉଚ୍ଚ ଶରୀର ପ୍ରାପ୍ତ ହୋଇଛନ୍ତି, କିଏ ପଶୁପକ୍ଷୀ ଇତ୍ୟାଦି ଅବଚ ବା ନୀଚ ଶରୀର ପ୍ରାପ୍ତ ହୋଇଛନ୍ତି। ତେଣୁ ପ୍ରାପ୍ୟ ଅସୃଜତି କର୍ମଣା ଅସୃଜତି ଉତ୍ସୃଜତି, ସେ ଏହିଭଳି ଭାବରେ ଶରୀର ପ୍ରାପ୍ତ ହେଉଛନ୍ତି, ପୁଣି ତ୍ୟାଗ କରୁଛନ୍ତି, ସ୍ୱଭାବ ଅନୁସାରେ କର୍ମ ଅନୁସାରେ ସେ ପ୍ରାପ୍ତ ହେଉଛନ୍ତି। ତେଣୁ କିଏ ଶତ୍ରୁ କିଏ ମିତ୍ର କିଏ ଉଦାସୀନ କର୍ମୈବ ଗୁରୁରେଶ୍ୱର, ତେଣୁ ସେ ଅନୁସାରେ ଆମେ କାହାର ଶତ୍ରୁ ହେଉଛେ, କାହାର ମିତ୍ର ହେଉଛେ, କେଉଁଠି ଉଦାସୀନ ଭାବରେ ରହୁଛେ, କର୍ମ ଅନୁସାରେ ଆମେ କର୍ମୈବ ଗୁରୁରେଶ୍ୱର, ଏମିତିକି ଭଗବାନ କହିଦେଲେ କର୍ମ ହେଉଛି ଆମର ଗୁରୁ, କର୍ମ ହେଉଛି ଆମର ଈଶ୍ୱର। ତେଣୁ ଯେଉଁମାନେ କହନ୍ତି କର୍ମ ହିଁ ଭଗବାନ, ଏଇ ଭଗବାନ ସେଇଟା କହିଛନ୍ତି, କର୍ମ କର୍ମୈବ ଗୁରୁରେଶ୍ୱର, କର୍ମ ହେଉଛି ତୁମର ଗୁରୁ ଏବଂ କର୍ମ ହେଉଛି ତୁମର ଈଶ୍ୱର, ତୁମର ନିୟନ୍ତ୍ରଣକାରୀ, ତୁମର ଭଗବାନ। କର୍ମ ହେଉଛନ୍ତି ଗୁରୁ, କର୍ମ ହେଉଛି ଭଗବାନ, ଭଗବାନ। ଏଠି ଜଣେ ଆଚାର୍ଯ୍ୟ କହିଛନ୍ତି ଟୀକାରେ, କର୍ମ କେମିତି ଗୁରୁ ହେବେ ନା, ସୁଖଦେବ ଗୋସ୍ୱାମୀ ଜଣେ ଆସୁଛନ୍ତି, ସିଦ୍ଧାନ୍ତ ପ୍ରଦୀପ ଦେଇଛନ୍ତି, ସେ କହିଲେ କର୍ମେବ ଗୁରୁ ବ୍ରହ୍ମନିଷ୍ଠ ଗୁରୁ ପ୍ରାପକତ୍ୱାତ୍, ଆମ କର୍ମଫଳ ଅନୁସାରେ ଜଣେ ଗୁରୁ ପ୍ରାପ୍ତ ହେଉଛେ, କର୍ମେବ ଗୁରୁ ସେଥିପାଇଁ କୁହାଯାଉଛି। ଆମେ ଯେଉଁ ଆଜି ଗୁରୁ ପ୍ରାପ୍ତ ହୋଇଛେ, ଇସ୍କନର ଆଶ୍ରୟ ନେଇଛେ, ଗୁରୁକୁ ଗ୍ରହଣ କରିଛେ, ଏଇଟା ସେମିତି ହେଇନାହିଁ, ଅଟୋମେଟିକାଲି ହେଇନାହିଁ, ଇଏ ଆମର କର୍ମଫଳ, କର୍ମଫଳ ଅନୁସାରେ ଆମେ ଗୁରୁ ପ୍ରାପ୍ତ ହୋଇଛେ। ଏ ଆଚାର୍ଯ୍ୟ କହୁଛନ୍ତି, ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଇଏ ସୁଖଦେବ ଅଲଗା, ସିଦ୍ଧାନ୍ତ ପ୍ରଦୀପ ଟୀକାରେ ସେ କହୁଛନ୍ତି, କର୍ମେବ ଗୁରୁ ବ୍ରହ୍ମନିଷ୍ଠ ଗୁରୁ ପ୍ରାପକତ୍ୱାତ୍, ଯେଉଁମାନେ ସବୁ ଭଣ୍ଡ ଗୁରୁ ପ୍ରାପ୍ତ ହେଉଛନ୍ତି ସେ ସେଇଭଳିଆ କର୍ମ କରିଛନ୍ତି, ସେଥିପାଇଁ ସଦ୍ଗୁରୁ ପ୍ରାପ୍ତ ହୋଇପାରୁନାହାନ୍ତି। ତେଣୁ କର୍ମେବ ଗୁରୁ କହିବାର ଉଦ୍ଦେଶ୍ୟ ହେଉଛି ସେଇଟା, ଭଗବାନ ଏ କଥା କହୁଛନ୍ତି। ଭଗବାନଙ୍କ କହିବାର ମାନେ ବହୁତ କଥା ରହିଛି, ବହୁତ ତାତ୍ପର୍ଯ୍ୟ ଆସିବ। ବହୁତ ଆଚାର୍ଯ୍ୟମାନେ ବହୁତ ପ୍ରକାର ଟୀକା ଦେଇଛନ୍ତି ଗୋଟିଏ ଶ୍ଲୋକ, ପ୍ରତି ଶ୍ଲୋକ ପ୍ରତି ଅକ୍ଷରେ ନାନା ଅର୍ଥ କହେ। କର୍ମେବ ଈଶ୍ୱର କାହିଁକି ହେଲେ ନା, ଜ୍ଞାନ ଶକ୍ତି ଉତ୍ପାଦକ, ଆମେ ଯେଉଁ କର୍ମ କରୁଛେ ସେଇ ଅନୁସାରେ ଆମର ଜ୍ଞାନ ଶକ୍ତି ଆମେ ପ୍ରାପ୍ତ ହୋଇଛେ, ତେଣୁ ଇଏ ଏଇଭଳି ଭାବରେ ଈଶ୍ୱର ହେଲେ, ଆମର ଜ୍ଞାନ ଶକ୍ତି ଆମେ ପ୍ରାପ୍ତ ହେଲେ। ତେଣୁ ବିଶ୍ୱନାଥ ଚକୁର ଠାକୁର କହୁଛନ୍ତି, ତସ୍ମାତ୍ ସ୍ୱଭାବତଃ ନିଷ୍ପନ୍ନସ୍ୟ କର୍ମଣ ଏବ ସର୍ବକାରଣତ୍ୱାତ୍ କର୍ମେବ ପୂଜ୍ୟମ୍ ଇତ୍ୟାହ। ତେଣୁ କର୍ମ ଅନୁସାରେ ସ୍ୱଭାବ ଅନୁସାରେ କର୍ମ ଯେଉଁ କରିଛେ ସେ ଅନୁସାରେ ଆମେ ସ୍ୱଭାବ ହୋଇଛି, ତେଣୁ ସିଏ ହେଉଛି ସର୍ବକାରଣ, ତେଣୁ କର୍ମ ହେବ ପୂଜ୍ୟମ୍, ତେଣୁ କର୍ମ ହେଉଛି ପୂଜ୍ୟ, ଏ କଥା କହୁଛନ୍ତି ଭଗବାନ ଅଧା ଶ୍ଳୋକରେ କହୁଛନ୍ତି। ଶତ୍ରୁ ମିତ୍ର ଉଦାସୀନ କର୍ମେବ ଗୁରୁରେଶ୍ୱର, କର୍ମ ଆମର ଗୁରୁ ଏବଂ କର୍ମ ହେଉଛି ଆମ ଈଶ୍ୱର। ତେଣୁ ଭଗବାନ ବର୍ତ୍ତମାନ କହୁଛନ୍ତି ଯେ ସମ୍ପୂଜେତ୍ ସମାନୟେତ୍ କର୍ମ ସାମାନ୍ୟସ୍ୟାପି ପୂଜ୍ୟତ୍ୱେପି କର୍ମ ବିଶେଷ କାରଣେ ଶାସ୍ତ୍ରମେବ ପ୍ରମାଣ ଇତ୍ୟାହ। କର୍ମ ଆମର ଆମେ କର୍ମକୁ ପୂଜା କରିବା କଥା, ବା ସମ୍ମାନ କରିବା କଥା ଏ ସାଧାରଣ ଭାବରେ କୁହାଯାଉଛି। କିନ୍ତୁ କର୍ମ କିଭଳି କରିବା ନା ଶାସ୍ତ୍ରମେବ ପ୍ରମାଣମ, ଶାସ୍ତ୍ର ଅନୁସାରେ କର୍ମ କରିବା, କର୍ମ ମନଇଚ୍ଛା, କର୍ମ ଭିତରେ ବିଭିନ୍ନ ପ୍ରକାର କଥା କୁହାଯାଇଛି। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ କ'ଣ, କର୍ମ ଅକର୍ମ ବିକର୍ମ ତିନି ପ୍ରକାର କର୍ମ ରହିଛି। କର୍ମଣ ଅପି ବୋଧବ୍ୟମ, ବୋଧବ୍ୟମ ସେ ବିକର୍ମଣ, ଅକର୍ମଣ ସେ ବୋଧବ୍ୟମ କହନା କର୍ମଣ ଗତି। କର୍ମଣ ଗତି ହେଉଛି ବହୁତ ଗଭୀର, ବୁଝିପାରିବେ ନାହିଁ ସମସ୍ତେ। ଆମର ଉତ୍କଳମଣି ଗୋପବନ୍ଧୁ କହୁଥିଲେ ଯେ ମନୁଷ୍ୟ ଜୀବନ ନୁହେଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମ କର୍ମେ ଯିଏ ନର କର୍ମ ଏକା ତାର ଜୀବନର ମାନଦଣ୍ଡ, ଏଭଳି ଭାବେ ସେ କହିଛନ୍ତି। କିନ୍ତୁ ଏ କର୍ମ କେଉଁଭଳି ଭାବରେ କର୍ମ, ତିନି ପ୍ରକାର କର୍ମ ରହିଛି, ତେଣୁ ସେ କର୍ମଟା ଆମେ ଜାଣିବାର ଅଛି। କର୍ମ ଅକର୍ମ ବିକର୍ମ ତିନି ପ୍ରକାର କର୍ମ ରହିଛି, ତେଣୁ ଏଇ ଯେଉଁ କର୍ମ ଶାସ୍ତ୍ର ଅନୁସାରେ କର୍ମ କରିବା ଅବସ୍ଥା, ଯେଉଁ ଶାସ୍ତ୍ର ତସ୍ମାତ୍ ଶାସ୍ତ୍ର ଶାସ୍ତ୍ରବିଧି ମୁତ୍ସୃଜ୍ୟ ତସ୍ମାତ୍ ଶାସ୍ତ୍ର ପ୍ରମାଣନ୍ତେ କାର୍ଯ୍ୟ କାର୍ଯ୍ୟ ବ୍ୟବସ୍ଥିତ, ଷୋହଳ ଅଧ୍ୟାୟର ଅନ୍ତିମ ଶ୍ଳୋକରେ ଭଗବାନ କଥା କହିଲେ। ଶାସ୍ତ୍ର ପ୍ରମାଣ ଅନୁସାରେ କାର୍ଯ୍ୟ କରିବା, ମନ ଇଚ୍ଛା କାର୍ଯ୍ୟ କଲେ ସେଇଟା କର୍ମ ଠିକ କର୍ମ ନୁହଁ, ସେଇଠୁ ବିକର୍ମ ହୋଇଯିବ। ଶାସ୍ତ୍ର ବିରୁଦ୍ଧ କର୍ମ ହେଲେ ସେଇଟା ବିକର୍ମ ହୋଇଯିବ। ତେଣୁ ତସ୍ମାତ୍ ସମ୍ପୂଜେତ୍ କର୍ମ, ତେଣୁ କର୍ମ ହେଉଛି ଆମର ପୂଜ୍ୟ ସ୍ୱଭାବସ୍ତୁ ସ୍ୱଭାବସ୍ଥା ସ୍ୱକର୍ମକୁ, ତାଙ୍କର ଯେଉଁ ଭଳିଆ ସ୍ୱଭାବ ରହିଛି, ଆମେ କିଏ ବ୍ରାହ୍ମଣର କର୍ମ କରୁଛି କ'ଣ, ପଠନ ପାଠନ ଯଜନ ଯାଜନ ଦାନ ପ୍ରତିଗ୍ରହ, ଏ ହେଉଛି ବ୍ରାହ୍ମଣର କର୍ମ ସ୍ୱଭାବ। ସେଇଟା ହେଉଛି ସେଇଟା ସେ ବୁଝିବ, ସେଇଟା ସେ ବୁଝିବେ, ସେ ତାଙ୍କର ବ୍ରାହ୍ମଣର କର୍ମ ସେଇଟା ସେ କରିବେ, ସେଇଟା ଶାସ୍ତ୍ର ଅନୁସାରେ ବିଧି ଅନୁସାରେ ସେଇଟା କୁହାଯାଇଛି ବ୍ରାହ୍ମଣର କର୍ମ, ତେଣୁ ସେଇଟା ସେ କରିବେ, ତେଣୁ ତାଙ୍କର କର୍ମଟା ପୂଜ୍ୟ। କ୍ଷତ୍ରିୟ କର୍ମ ପରେ ସେଇଟା କହିବେ, ଭଗବାନ କହିବେ ସେ କଥା। କ୍ଷତ୍ରିୟ କର୍ମ ରକ୍ଷା କରିବେ, ପୃଥିବୀକୁ ରକ୍ଷା କରିବେ, ଏସବୁ ରହିଛି କର୍ମ, ତେଣୁ ସେଇଟା ତାଙ୍କର ପୂଜ୍ୟ, ପୃଥିବୀ ତାଙ୍କର ପୂଜ୍ୟ। ବୈଶ୍ୟର କର୍ମ ଏସବୁ ଯାହାର ଯେଉଁ କର୍ମ ସେଇଟା ତାର ପୂଜ୍ୟ, ତେଣୁ ଭଗବାନଙ୍କର ଅଞ୍ଜସା ଯେନ ବର୍ତ୍ତିତ ତଦେବାସ୍ୟ ହିଁ ଦୈବତମ। ଅଞ୍ଜସା ଯେଉଁଟା ସ୍ୱଭାବ ଅନୁସାରେ ସେ କରିପାରିବ ସେ କାମ, ସେଇଟା ତାର ପୂଜ୍ୟ। ତଦେ ଏବ ଅଶ୍ୟ ହିଁ ଦୈବତମ, ସେ ହେଉଛି ତାର ଦେବତା। ଆମ ଶ୍ରୀ ରାଧାକୃଷ୍ଣ ମହାରାଜ କହିଲେ, ଜଣେ ପ୍ରଶ୍ନ ପଚାରିଲେ ତାଙ୍କୁ, କହିଲେ ଭଗବାନ ଏଇ ଯେଉଁ କହିଲେ ଅନ୍ଧସା ଜୈନ ବର୍ତ୍ତେତ, ଯାହାର ଯେଉଁ କର୍ମ ରହିଛି ସେଇଟା ତାର ପୂଜ୍ୟ, ତାହେଲେ ଜଣେ ଚୋରି କରୁଛି ତାହେଲେ ଚୋରିଟାକୁ ପୂଜା କରିବ ନା କ'ଣ? ତେଣୁ ମହାରାଜ କହିଲେ ଏଠି ଭଗବାନ କହିଛନ୍ତି ଅଞ୍ଜସା, ଅଞ୍ଜସା କହିଲେ ଯେଉଁ ନିୟମ ଠିକ ଯେଉଁଟା କଲେ ଠିକ୍ ହେବ ସେଇଟା ରହିଛି ନା, ଆମେ କରିବା ଚୋରି କରିବା ଜେଲ୍ ଯିବା ଏଇଟା କ'ଣ ଅଞ୍ଜସା କାମ ହେଲା? ଯେଉଁଟା ଆମର ସ୍ୱଭାବ ରହିଛି ସେ ଅନୁସାରେ କରିବା, ଶାସ୍ତ୍ର ଅନୁସାରେ ଶାସ୍ତ୍ରବିଧି ଅନୁସାରେ କର୍ମ କରିବା, ତାହେଲେ ସେଇଟା ଅଞ୍ଜସା ହେବ, ଦେବାଶା ହିଁ ଦୈବତମ। ଏଠି ଆମର ମହାରାଜ କହୁଥିଲେ ଗୋଟେ କଥା କହୁଥିଲେ ଅଞ୍ଜସା ଉପରେ, ଏ ଯେଉଁ ଶାସ୍ତ୍ରକୁ କିଏ କୋଭଳି ଭାବରେ ତାକୁ କ'ଣ ତାକୁ ବ୍ୟାଖ୍ୟା କରୁଛି, ଶାସ୍ତ୍ରକୁ ଠିକ୍ ଭାବରେ ବ୍ୟାଖ୍ୟା କରିବାର ଅଛି ନା, ମନ ଇଚ୍ଛା କଲେ ହେବ କି? ତେଣୁ ରାଜା ଜଣେ ରାଜା ଥିଲେ ରାମାୟଣ, ସେ ରାଜା କହିଲେ ଯେଉଁମାନେ ବିଦ୍ୱାନ ପଣ୍ଡିତ ଅଛନ୍ତି ତାଙ୍କୁ ଡାକ, ରାଜ୍ୟରେ ତାଙ୍କୁ ଡାକ, ସେ ଆମକୁ ରାମାୟଣ କହିବେ। ସବୁ ପଣ୍ଡିତ କ'ଣ ରାମାୟଣ ଜାଣିଛନ୍ତି ନା କ'ଣ? ଜଣେ ଗୃହରେ ଗୋଟେ ଥିଲେ, ଗୋଟେ ବ୍ରାହ୍ମଣ ପରିବାର ଥିଲେ, ତାଙ୍କର ତିନି ପୁଅ ଥିଲେ, ସେ ବ୍ରାହ୍ମଣ ତିନି ପୁଅ ଥିଲେ, ବ୍ରାହ୍ମଣ ଚାଲିଗଲେଣି, ତିନି ଭାଇ ଅଛନ୍ତି, ବଡ଼ ଭାଇ ଯିଏ ସେ ସବୁ ଜାଣନ୍ତି ଶାସ୍ତ୍ର ଇତ୍ୟାଦି ସବୁ ଜାଣନ୍ତି, ତେଣୁ ତାଙ୍କୁ ପୂଜ୍ୟ ସମସ୍ତେ ପୂଜା କରନ୍ତି, ତାଙ୍କୁ ସମସ୍ତେ ସମ୍ମାନ ଦିଅନ୍ତି। ଏ ସାନ ଦୁଇ ଜଣ ବହୁତ ଖଟନ୍ତି, କିଏ କୃଷି କାର୍ଯ୍ୟ କରେ, କିଏ ଅନ୍ୟ କାର୍ଯ୍ୟ କରେ, ବ୍ୟବସାୟ କରେ, ଏସବୁ ବହୁତ ପ୍ରକାର ଦିନଠୁ ରାତି ପର୍ଯ୍ୟନ୍ତ ଖଟି ଖଟି ହାଲିଆ ହେଇଯାଆନ୍ତି, କିନ୍ତୁ ତାକୁ କେହି ପଚାରନ୍ତି ନାହିଁ, ସମସ୍ତେ ପଚାରନ୍ତି ବଡ଼ ଭାଇ କୁଆଡ଼େ ଗଲେ ବଡ଼। ତେଣୁ ଏ ଦୁଇ ଜଣ ଭାଇ ସବୁବେଳେ ତାଙ୍କ ଉପରେ ଈର୍ଷା କରେ, ଏ କିଛି କାମ କରୁନି, ଖାଲି କ'ଣ ବହି ଟିକେ ପଢ଼ି ଦେଉଛି, ଏ କିଛି କାମ କରୁନି, ଆମେ ଏତେ କାମ କରୁଛୁ ସକାଳଠୁ ରାତି ପର୍ଯ୍ୟନ୍ତ କରୁଛୁ, ଆଉ ଇଏ ବୁଝି ହେଉଛନ୍ତି ଆମେ କେହି ପଚାରୁନାହାନ୍ତି। ତେଣୁ ସେ ରାଜା ଯେତେବେଳେ ସବୁ ପଠାଇଲେ ଲୋକମାନଙ୍କୁ, ବ୍ରାହ୍ମଣମାନଙ୍କୁ ଆଣ, ମୁଁ କହିବେ ରାମାୟଣ କହିବେ। ସେଦିନ ଆଙ୍କ ଘରକୁ ଆସିଲା ବେଳେ, ବ୍ରାହ୍ମଣ ଘରକୁ ଆସିଲା ବେଳକୁ ଏ ବଡ଼ ଭାଇ କୁଆଡ଼େ ଯାଇଥିଲେ, ତେଣୁ ସାନ ଦୁଇ ଜଣଙ୍କୁ ନେଇଗଲେ। ସାନ ଦୁଇ ଜଣ ଯେତେ ନେଇଗଲେ, ସେମାନେ ପାଠ ପଢ଼ିନାହାନ୍ତି, ଚାଷ ଇତ୍ୟାଦି କରିଛନ୍ତି, ବ୍ୟବସାୟ କରିଛନ୍ତି, ସବୁ କରିଛନ୍ତି, କିନ୍ତୁ ବ୍ରାହ୍ମଣ ପଢ଼ୁନାହାନ୍ତି, ଭାଗବତ ଶୁଣୁନାହାନ୍ତି କଥା, ମନ୍ଦିର ରହିକି ମଧ୍ୟ ରାମାୟଣ ଭାଗବତ କଥା ବେଳେ ଯାଇକି ଶୁଣୁଛନ୍ତି, ଯାଇକିରି ମନ୍ଦିର ରହିକିରି ମଧ୍ୟ। ତେଣୁ ବର୍ତ୍ତମାନ ତାଙ୍କ ଚିନ୍ତା ପଡ଼ିଗଲା, କ'ଣ କରିବା, ଯିଏ ଭାଗବତ କହୁଥିଲେ ସବୁବେଳେ କହୁଥିଲେ ତୁମେ ଶୁଣ ଶୁଣ, ଆମେ ଶୁଣୁନଥିଲୁ। ବର୍ତ୍ତମାନ ତାଙ୍କ ଭାଇ ମଧ୍ୟ କହୁଥିଲେ ଶୁଣ ଟିକେ ରାମାୟଣ ଶୁଣ, 8ଟାରୁ 9ଟା ଅନ୍ତତ ଲୋକେ ଯିଏ ଶୁଣୁନଥିଲେ, ସେ ତ ବ୍ୟସ୍ତ ରହିଥିଲେ କର୍ମରେ। ତେଣୁ ଜଣେ ଭାଇ କହୁଛି, ରାଜୁଆ ପୁଛୁ ତୁ କା କହୁ, ଏ ଭୋଜପୁରୀ ଭାଷା, ରାଜୁଆ ପୁଛୁ ତୁ କା କହୁ, ରାଜା ପୁଛି ପଚାରିବେ କ'ଣ ରାମାୟଣ ଜାଣିଛ କୁହ, ମୁଁ ତ ରାମାୟଣ ପଢ଼ିନି, ର ଅକ୍ଷର ଜାଣିନାହିଁ, କ'ଣ କହିବି ରାମାୟଣ। ତେଣୁ ଅନ୍ୟ ଜଣେ କହୁଛି, ଯୋନ୍ ତୋର ଗତି ମୋର ଗତି, ଯା ତମର ଅବସ୍ଥା ମୋର ସେଇ ଅବସ୍ଥା, ମୁଁ ମଧ୍ୟ ପାଠ ପଢ଼ିଲି ନାହିଁ। ତେଣୁ ଏ କଥା ରାଜାଙ୍କର ଲୋକମାନେ ଶୁଣିଦେଲେ, ରାଜାଙ୍କର ସେନା ବା ସୈନ୍ୟମାନେ ସବୁ ଶୁଣିଦେଲେ, ଏଇଭଳି ଭାବରେ ରାଜୁଆ କହୁଛି, ମାନେ କ'ଣ ତୁ ତାକରି କହୁଛୁ ରାଜୁଆ କ'ଣ, ରାଜା ସମ୍ମାନ ଦେବା କଥା, ରାଜୁଆ ବୋଲି କହୁଛି, କହିଲେ ତାଙ୍କୁ ବାନ୍ଧି ତାଙ୍କୁ ରାଜାଙ୍କୁ ଜଣେଇଲେ, ରାଜା କହିଲେ ବନ୍ଦୀ କରିଦେ ତାଙ୍କୁ, ମନ୍ଦିର ରହିଗଲେ। ତେଣୁ ଏ କଥା ବଡ଼ ଭାଇ ଶୁଣିଲେ, ବଡ଼ ଭାଇ ଆସିଲେ, ବଡ଼ ଭାଇ ଶୁଣିଲେ ଏ କଥା ଏମିତି କହିଥିଲେ ବୋଲି, ରାଜୁଆ ପୁଛ ତୁ କାହା କହୁ। ତେଣୁ ସେ ରାଜାଙ୍କ ପାଖକୁ ଗଲେ, ପ୍ରଣାମ କଲେ, କହିଲେ ମୋର ଦୁଇ ଭାଇ ଆସିଥିଲେ ଆପଣଙ୍କୁ ରାମାୟଣ କହିବା ପାଇଁ, ଆପଣ ତ ବନ୍ଦୀ କରିଦେଇଛନ୍ତି। ନା ରାମାୟଣ ସେ କହିନଥିଲେ, ମୋତେ ଅପମାନ କରୁଥିଲେ, ରାଜୁଆ ପୁଛ ତୁ କାହା କହୁ, ମୋତେ ଏଭଳି ଭାବରେ କହୁଥିଲେ। ନା ଆଜ୍ଞା ସେ ରାମାୟଣ କହୁଥିଲେ, ନା ରାମାୟଣ କେମିତି କହିଲେ, ରାମାୟଣ କ'ଣ କେଉଁଠି ଅଛି ଏଠି ରାଜା, ନା ନା ଆଜ୍ଞା ଯେତେବେଳେ ପଠାଇଥିଲେ, ଯେତେବେଳେ ରାମଜୀ ଗଲେ ବନବାସ ଗଲେ, 14 ବର୍ଷ ବନବାସ ଯାଇଥିଲେ, ଦଶରଥ ରାଜା ପଠାଇଥିଲେ ସୁମନ୍ତକୁ, ତାଙ୍କ ମନ୍ତ୍ରୀକୁ ପଠାଇଥିଲେ, ତାଙ୍କୁ କିଛି ବୁଲେଇକିରି ଘିନି ଆସିବ। ତେଣୁ ସୁମନ୍ତ ବହୁତ ଅନୁରୋଧ କଲେ ରାମଜୀକୁ, ରାମ ଲକ୍ଷ୍ମଣ ସୀତା, କିନ୍ତୁ ସେମାନେ ଆସିଲେ ନାହିଁ। ତେଣୁ ସୁମନ୍ତ ଯେତେବେଳେ ଆସୁଛନ୍ତି ରଥରେ ଏକୁଟିଆ ଆସୁଛନ୍ତି, ସେ ଏଇ ଗୋଟେ ଚିନ୍ତା କରୁଥିଲେ, ରାଜା ପୁଛ ତ କା କହୁ, ରାଜା ଯେତେବେଳେ ପଚାରିବେ ମୁଁ କ'ଣ କହିବି, ରାଜା ପ୍ରାଣତ୍ୟାଗ କରିଦେବେ ରାମଙ୍କ ବିନା, ରାମ ତ ଆସିଲେ ନାହିଁ, ମୁଁ କ'ଣ କହିବି, ଚିନ୍ତା କରୁଛନ୍ତି ସିଏ। ଏଇଟା ରାମାୟଣ କହିଲେ, ଆରେ ଆମର ଭୁଲ ହେଇଗଲା, ସେ ବଡ଼ ଭାଇକୁ ତାକୁ ଚୁତ କରି ଦିଅ, ତାକୁ ଇନାମ ଦିଅ। ଆଉ ସାନଟା ଯେଉଁ କହିଥିଲା, ଯେଉଁ ତୋର ଗତି ତୋ ମୋର ଗତି, ସିଏ କ'ଣ ରାମାୟଣ କହିଛି, ନା ଆଜ୍ଞା ସିଏ ରାମାୟଣ କହିଛି, କ'ଣ କହିଲା ରାମାୟଣ, ନା ଯେତେବେଳେ ଭଗବାନ ରାମଚନ୍ଦ୍ର ଯାଇ ପହଞ୍ଚିଗଲେ କିଷ୍କିନ୍ଧା କାଣ୍ଡର କଥା, ଏଇଟା ରାମାୟଣ କିଷ୍କିନ୍ଧା କାଣ୍ଡ, 7 କାଣ୍ଡ ରହିଛି, ଏଇଟା ହେଉଛି କ'ଣ, ଏଇଟା ହେଉଛି ଅଯୋଧ୍ୟା କାଣ୍ଡର କଥା, କିଷ୍କିନ୍ଧା କାଣ୍ଡ କଥା କହୁଥିଲା, ଆଉ ଟିକେ ଅଧିକା ସେ ଜାଣିଛି, ନା କ'ଣ କିଷ୍କିନ୍ଧା କାଣ୍ଡର କଥା, ନା ଯେତେବେଳେ ଭଗବାନ ରାମଜୀ ପହଞ୍ଚିଗଲେ କିଷ୍କିନ୍ଧାରେ ପହଞ୍ଚିଗଲେ, ସେ ଯେଉଁ ରହିଛି ପର୍ବତ ରହିଛି, ସେ ପର୍ବତରେ କ'ଣ, ସେ ପର୍ବତ ନା ପ୍ରବର୍ଷଣ ପର୍ବତରେ, ସେଠି ସୁଗ୍ରୀବ ମିତ୍ରତା ସ୍ଥାପନ କରିଛନ୍ତି, ନା ହଁ ଠିକ, ହଁ ମୁଁ ସେଇଟା ଜାଣିଛି ତ, ନା ସେତେବେଳେ ରାମ ଏବଂ ସୁଗ୍ରୀବ କଥା ହେଉଛନ୍ତି, ରାମଜୀ କହୁଛନ୍ତି, ଯେଉଁ ତୋର ଗତି ତନ୍ ମୋର ଗତି, ଏ ସୁଗ୍ରୀବ ତମର ଯେଉଁ ଅବସ୍ଥା, ତମ ଭାଇ ତମକୁ ବିଦାୟ କରିଦେଇଛନ୍ତି, ମୋର ଭାଇ ମଧ୍ୟ ଭରତ, ଭରତ ମଧ୍ୟ ଭରତ ପାଇଁ ମୋର ମା ମୋତେ ବିଦାୟ କରିଦେଇଛନ୍ତି, ଯେଉଁ ତୋର ଗତି ତନ୍ ମୋର ଗତି। ତେଣୁ ରାଜା କହିଲେ, ଆରେ ମୋର ଭୁଲ ହେଇଗଲା, ପୁଣି ସାନ ଭାଇକୁ ବନ୍ଦୀମୁକ୍ତ କଲେ ଏବଂ ତାଙ୍କୁ ସବୁ ପୁଣି ପୁରସ୍କାର ପ୍ରଦାନ କଲେ। ଏଇଭଳି ଭାବରେ ଶାସ୍ତ୍ରକୁ ଠିକ୍ ଭାବରେ ଯଦି ଆମେ ଇଏ ନ କରୁ, ବର୍ତ୍ତେ ବ୍ରାହ୍ମଣ ବିପ୍ର, ହଁ ସରି, ଅଞ୍ଜସା ଧ୍ୟାନ ବର୍ତ୍ତେ ତଦବାସ୍ୟ ହି ଦୈବତମ୍, ତେଣୁ ଆଜିବେଳିକ ତରଂ ଭାବଂ ଜଷ୍ଟନ୍ ଜୁ ଅନ୍ୟମ ଉପଜୀବତି ନ ତସ୍ମାତ୍ ବିନ୍ଦତେ କ୍ଷେମଂ ଜାରନ୍ ନାର୍ଯ୍ୟ ସତୀ ଯଥା ଆଜିବେଳିକ ତରଂ ଭାବଂ ଆମର ଯାହାର ଯେଉଁଥିରେ ଜୀବନ ଯାପନ କରୁଛନ୍ତି ଏ ବର୍ଣ୍ଣାଶ୍ରମ ଧର୍ମ କଥା କୁହାଯାଉଛି ଜଷ୍ଟନ୍ ଯାହା ତୁ ଅନ୍ୟମ ଉପଜୀବତି ଜଣେ ବ୍ରାହ୍ମଣ ତା'ର ବେଦ ପାଠ ଇତ୍ୟାଦି କରିକି ସେ ଜୀବନ ଧାରଣ କରିବ ସେ ଯଦି କହିବ ନା ମୁଁ ବ୍ୟବସାୟ କରିକି ଚଳିବି ତାହେଲେ ଏଇଟା ଠିକ୍ ହେବ ନାହିଁ ଉପଜୀବତି ନ ତସ୍ମାତ୍ ବିନ୍ଦତେ କ୍ଷମଂ ତାଙ୍କର ସେଥିରେ ମଙ୍ଗଳ ହେବ ନାହିଁ ଜାରନ୍ ନାର୍ଯ୍ୟ ସତୀ ଯଥା ଯେଭଳି ଭାବରେ ଜଣେ ନାରୀ ସ୍ତ୍ରୀଲୋକ ଜଣେ ତା'ର ସ୍ୱାମୀକୁ ଛାଡ଼ିକରି ଅନ୍ୟ ଉପପତ୍ତିର ଯଦି ଆଶ୍ରୟ ନେବ ସେ ଯେଭଳି ତା'ର ମଙ୍ଗଳ ହେବ ନାହିଁ ସେହିଭଳି ଭାବରେ ଯାହାର ଯେଉଁ ଦେବତା ଅଛନ୍ତି ସେହି ଦେବତାଙ୍କର ଆଶ୍ରୟ ନେଲେ ତାଙ୍କର ମଙ୍ଗଳ ହେବ ସେ ଅନ୍ୟ ଦେବତାଙ୍କର ଆଶ୍ରୟ ନେଲେ ମଙ୍ଗଳ ହେବ ନାହିଁ ତେଣୁ ହେତୁ ବଳେ ନେଇବ ବିପକ୍ଷେ ଦୋଷ ମାହ ତେଣୁ ଯଦି ଦେବତାମାନଙ୍କର ଯଦି ଆମେ ଆମର ଯେଉଁ ଦେବତା ସେହି ଶରଣ ନଯିବା ତାହେଲେ ଦୋଷ ଏଇଟା କୁହାଯାଉଛି ଏ ଶ୍ଳୋକରେ ତେଣୁ ଜୀବ ଗୋସ୍ୱାମୀ ଏହି ଶ୍ଳୋକରେ କହୁଛନ୍ତି ଶିଶୁ କୃଷ୍ଣ ଏବଂ ଅନ୍ୟାନ୍ୟ ବୟୋଜ୍ୟେଷ୍ଠମାନଙ୍କ ସମ୍ମୁଖରେ ଯେଉଁ ଔଦ୍ଧତ୍ୟ ଦେଖାଇଥିଲେ ତାହା ତାଙ୍କର ଅପ୍ରାକୃତ କ୍ରୋଧ ପ୍ରଦର୍ଶନ ଅଟେ ଭଗବାନଙ୍କର ଅପ୍ରାକୃତ କ୍ରୋଧ ସେ ପ୍ରକାଶ କରିଛନ୍ତି ଔଦ୍ଧତ୍ୟ ସେଥିପାଇଁ ଦେଖାଉଥିଲେ କାରଣ ସେ ଦେଖିଲେ ତାଙ୍କର ନିତ୍ୟ ଭକ୍ତଗଣ ଏକ ସାମାନ୍ୟ ଦେବତାଙ୍କ ପୂଜା କରୁଛନ୍ତି ଏ ଭଗବାନଙ୍କର ସେମାନେ ସେବକ ଇନ୍ଦ୍ର ତାଙ୍କର ପୂଜା ଗ୍ରହଣ କରିବା କଥା ନୁହଁ ଆସି ହାତ ଯୋଡ଼ି କହିବା କଥା ଆଜ୍ଞା ଯାହା ମୋତେ କରିଥିଲେ କରିଥିଲେ ପୂଜା କରିଥିଲେ କରିଥିଲେ ଏବେ ଆଉ କରନ୍ତୁ ନାହିଁ ଭଗବାନ ସେଠି ଅଛନ୍ତି ଆପଣଙ୍କ ପାଖରେ ସ୍ୱୟଂ ଭଗବାନ ଆପଣଙ୍କ ନିଜ ଲୋକ ନିଜ ଜନ ମୋତେ ଆଉ ପୂଜା କରନ୍ତୁ ନାହିଁ ଆସି ବ୍ରଜବାସୀମାନଙ୍କୁ କହିବା କଥା ସିଏ ବନ୍ଦ କରିବା କଥା ସିଏ ବନ୍ଦ କରୁନାହିଁ ତାଙ୍କର ଗର୍ବ ହୋଇଯାଉଛି ପୂଜା କରନ୍ତୁ ବୋଲି ଭାବୁଛି ସିଏ ତେଣୁ ଭଗବାନ କ୍ରୋଧରେ ଏକଥା କହୁଛନ୍ତି ତେଣୁ ଭଗବାନ କହୁଛନ୍ତି ତସ୍ମାତ୍ ଅସ୍ମାକଂ ଯେବ ଆଜିବ୍ୟ ସ ଏବ ଦେବତେତି ବକ୍ତୁଂ ଦୃଷ୍ଟାନ୍ତ ତେନ ଅନିଶାମପି ଆହ ତେଣୁ ଭଗବାନ ଏହିଭଳି ଭାବରେ ଇନ୍ଦ୍ର ଯଜ୍ଞକୁ ବନ୍ଦ କରି ଯେଉଁ ରହିଛନ୍ତି ଗୋବର୍ଦ୍ଧନ ଯଜ୍ଞକୁ ଆରମ୍ଭ କରିବେ ଗୋବର୍ଦ୍ଧନ ପୂଜା ଆରମ୍ଭ କରିବେ ତେଣୁ ବର୍ତ୍ତମାନ ଭଗବାନ ଏହିଭଳି ଭାବରେ ଗୋଟିଏ ଗୋଟିଏ ପରେ ଗୋଟିଏ ପରେ ଯୁକ୍ତି ସ୍ଥାପନ କରି ବର୍ତ୍ତମାନ କହୁଛନ୍ତି ଯେ ବର୍ତ୍ତେତ ବ୍ରାହ୍ମଣ ବିପ୍ରୋ ବ୍ରାହ୍ମଣମାନେ କେମିତି ଜୀବନ ଧାରଣ କରୁଛନ୍ତି ନା ବିପ୍ରମାନେ କେମିତି ଜୀବନ ଧାରଣ କରୁଛନ୍ତି ନା କ'ଣ ବେଦରୁ ବେଦ ପାଠ କରିବେ ବେଦ ପଢ଼େଇବେ ସେଥିରେ ତାଙ୍କ ସେ ଜୀବନ ଧାରଣ କରିବେ ରାଜନ୍ୟ ରକ୍ଷା ଭୁବ ପୃଥିବୀକୁ ରକ୍ଷା କରିକି ସେ ରାଜା ବା କ୍ଷତ୍ରିୟ ତାଙ୍କର ପୃଥିବୀ ହେଉଛି ତାଙ୍କର ଦେବତା ବୈଶ୍ୟସ୍ତୁ ବାର୍ତ୍ତା ଯିବେ ବୈଶ୍ୟମାନେ ତାଙ୍କର ଯେଉଁ ବିଜନେସ୍ ରହିଛି ସବୁ କର୍ମ ସବୁ ରହିଛି ସେ ଅନୁସାରେ ସେମାନେ ଜୀବନ ଧାରଣ କରିବେ ଏବଂ ଶୂଦ୍ରସ୍ତୁ ଦ୍ୱିଜ ସେବୟା ଶୂଦ୍ରମାନେ କିଭଳି ଜୀବନ ଧାରଣ କରିବେ ନା ଦ୍ୱିଜ ସେବୟା ବ୍ରାହ୍ମଣ କ୍ଷତ୍ର ବୈଶ୍ୟ ଏମାନଙ୍କର ସେବା କରିବେ ସେ ଦ୍ୱିଜ ସେବୟା ତେଣୁ ଏ ହେଉଛି କ'ଣ କ'ଣ ସେଇଟା ନା ସେଇଟା କହୁଛନ୍ତି କୃଷି ବିଶେଷ ଭାବରେ ସ୍ୱସ୍ୟ ବୈଶ୍ୟତ୍ୱାଦି ଉକ୍ତାମପି ବୈଶ୍ୟ ବାର୍ତ୍ତା ବିଶିଷ୍ୟ ଆହ ବ୍ରାହ୍ମଣ କ୍ଷତ୍ରିୟ ଏବଂ ଶୂଦ୍ରଙ୍କ କଥା ଭଗବାନ କହିଲେ ନାହିଁ ବୈଶ୍ୟମାନେ ଯେହେତୁ ସେ ବୈଶ୍ୟ କମ୍ୟୁନିଟିରେ ଅଛନ୍ତି ତେଣୁ ବୈଶ୍ୟଙ୍କର କାମକୁ ଯେଉଁ କର୍ତ୍ତବ୍ୟ ରହିଛି ସେଇଟାକୁ ବିସ୍ତାର ଭାବରେ କହୁଛନ୍ତି ବର୍ତ୍ତମାନ ଯେ କୃଷି ବାଣିଜ୍ୟ ଗୋରକ୍ଷା କୃଷିଦଂ ତୁର୍ଯ୍ୟ ଉଚ୍ୟତେ ଭଗବତ ଗୀତାରେ ଭଗବାନ କହିଲେ ବୈଶ୍ୟର କର୍ମ ହେଉଛି କ'ଣ କୃଷି ଗୋରକ୍ଷା ବାଣିଜ୍ୟ ତିନୋଟି କଥା କହିଥିଲେ ବର୍ତ୍ତମାନ ଏଠି ଆଉ ଗୋଟେ କଥା ଆଡ଼୍ କରୁଛନ୍ତି କୃଷି ବାଣିଜ୍ୟ ଏବଂ ଗୋରକ୍ଷା ଏବଂ କୃଷିଦଂ କୃଷିଦଂ କହିଲେ ଧାର ଉଦ୍ଧାର ଦେବା ଯେଉଁ ଧାର ଦେବା ସୁଧ ନେବା ଯେଉଁଟାକ ଏଇଟା ଚତୁର୍ଥ କର୍ମ ବୈଶ୍ୟମାନଙ୍କର ଏ ତିନୋଟି କର୍ମରେ ଚଳିବା କଥା ତଥାପି ଚଳି ନପାରିଲେ ତାହେଲେ କୃଷିଦମ ବା ସୁଧ ଦେଇକରି ସେ ଟଙ୍କା ରୋଜଗାର କରିପାରନ୍ତି ବାର୍ତ୍ତା ଚତୁର୍ବିଧା ତତ୍ର ବୟଂ ଗୋବୃତ ନିଶମ ଯଦିଓ ବୈଶ୍ୟମାନଙ୍କର ଚାରୋଟି କଥା ରହିଛି ଚାରୋଟି ଜୀବିକା ରହିଛି କିନ୍ତୁ ଆମେ ହେଉଛେ କେବଳ ଗୋବୃତ୍ୟ ଆମେ କେବଳ ଗୋ ରକ୍ଷା କରୁଛେ ଗୋ ପାଳନ କରୁଛେ ଆମର ଅନ୍ୟ କିଛି ନାହିଁ କୃଷି ଇତ୍ୟାଦି ଏସବୁ ନାହିଁ ଆମେ କେବଳ ଗୋ ରକ୍ଷା ଗୋ ପାଳନ କରୁଛେ ଅନିଶମ ଅନିଶମ ଶବ୍ଦର ଅର୍ଥ କ'ଣ? ଅନିଶମ କହିଲେ ଅନବରତ, ସବୁବେଳ ପାଇଁ ଆମେ ଏ ଗୋରକ୍ଷାରେ ରହିଛେ, ଆଉ କିଛି କରୁନେ ଆମେ। ଯଦିଓ ଚାରୋଟି କର୍ମ ରହିଛି କିନ୍ତୁ ଆମେ କେବଳ ଗୋରକ୍ଷା କରୁଛେ। ତେଣୁ ନନୁ ଗବାମପି ବୃଦ୍ଧି ମହେନ୍ଦ୍ର ଅଧିନୈବ ଇତି ଅସଂଖ୍ୟ ନିରୀଶ୍ୱର ସାଂଖ୍ୟ ମତାଶ୍ରୟଣ ନିରାକରତି। ଯଦି ନନ୍ଦ ମହାରାଜ ଇତ୍ୟାଦି ବ୍ରଜବାସୀମାନେ କହିବେ ଆମର ଗୋରକ୍ଷା ଯେଉଁ ରହିଛି ଆମେ ଗୋ ପାଳନ କରୁଛେ, କିନ୍ତୁ ସେଥିପାଇଁ ମଧ୍ୟ ନନୁ ଗବାମପି ବୃତ୍ତି ମହେନ୍ଦ୍ର ଅଧିନୈବ, ମହେନ୍ଦ୍ର ଇନ୍ଦ୍ର ବର୍ଷା କରିବାରୁ ଶସ୍ୟ ହେଉଛି, ଶସ୍ୟ ହେଲେ ଗାଈମାନେ ଯେଉଁ କ'ଣ ଘାସ ଇତ୍ୟାଦି ଗ୍ରହଣ କରୁଛନ୍ତି ବା ଖାଉଛନ୍ତି, ତାହେଲେ ଆମେ ଇନ୍ଦ୍ରକୁ ମଧ୍ୟ ପୂଜା କରିବା ତାହେଲେ ସେଥିପାଇଁ। ତେଣୁ ଏଇ କାଳେ ଏମାନେ କହିବେ ଏ କଥା, ସେଥିପାଇଁ ଭଗବାନ କ'ଣ କହୁଛନ୍ତି, ନିରୀଶ୍ୱର ସାଂଖ୍ୟ ମତ ଆଶ୍ରୟଣ ନିରାକରନ୍ତି। ନିରୀଶ୍ୱର ସାଂଖ୍ୟ, ନିରୀଶ୍ୱର ସାଂଖ୍ୟ କହିଲେ ଜଣେ କପିଳ ଅଛନ୍ତି, ଯିଏ ହେଉଛନ୍ତି ନିରୀଶ୍ୱର, ସେ ଭଗବାନ ଗ୍ରହଣ କରନ୍ତି ନାହିଁ। ଆମର ସ୍କୁଲ କଲେଜମାନଙ୍କରେ ଯେଉଁ ସାଂଖ୍ୟ ଫିଲୋସଫି ପଢ଼ାଯାଏ ସେଇଟା ହେଉଛି ଏଇ ନିରୀଶ୍ୱର କପିଳଙ୍କ କଥା। ଭଗବାନ କପିଳ ଯେଉଁ କହିଥିଲେ ସାଂଖ୍ୟପଦ ସେଇଟା ଗ୍ରହଣ ପଢ଼ନ୍ତି ନାହିଁ ସେମାନେ, ନିରୀଶ୍ୱର ସାଂଖ୍ୟ ଯାହା କହିଲେ, ନିରୀଶ୍ୱର କପିଳ ଯାହା କହିଲେ ସେଇଟାକୁ ସେମାନେ ପଢ଼ନ୍ତି। ତେଣୁ ଏଠି ସେ କହୁଛନ୍ତି କ'ଣ ନା, ଇତିହାସ ସଂଖ୍ୟା ଭଗବାନ ତାପରେ ଶ୍ଳୋକରେ କହୁଛନ୍ତି, ଆଉ ସରିବ ନାହିଁ ଆଜି ସମୟ ହୋଇଗଲାଣି, ଏହି ଶ୍ଳୋକଟି କହିବା କଥାକୁ ବିଶ୍ରାମ ଦେବା। ତେଣୁ ସତ୍ୱଂ ରଜସ୍ତମ ଇତି ସ୍ଥିତୁ ଉତ୍ପତ୍ୟନ୍ତ ହେତବ ରଜସ୍ୱୋତ୍ପଦ୍ୟତେ ବିଶ୍ୱଂ ଅନ୍ୟୋନ୍ୟଂ ବିବିଧଂ ଜଗତ୍। ନିରୀଶ୍ୱର କହୁଛନ୍ତି ସତ୍ୱ ରଜସ୍ତମ ଇତି, ସତ୍ୱଗୁଣରେ ପାଳନ କରାଯାଉଛି, ରଜଗୁଣରେ ଉତ୍ପତ୍ତି ହେଉଛି ଏବଂ ତମ ଗୁଣରେ ଅନ୍ତ ହେଉଛି, ଏ ଗୁଣର ପ୍ରଭାବରେ ସବୁ ହେଉଛି। ତେଣୁ ରଜସ୍ୱୋତ୍ପଦ୍ୟତେ ବିଶ୍ୱମ୍, ରଜଗୁଣରେ ସୃଷ୍ଟି, ବ୍ରହ୍ମା ଯେଉଁ ସୃଷ୍ଟି କରୁଛନ୍ତି ରଜଗୁଣର, ରଜଗୁଣର ଅବତାର ହେଉଛନ୍ତି ବ୍ରହ୍ମା ସୃଷ୍ଟି କରୁଛନ୍ତି। ଅନ୍ୟୋନ୍ୟଂ ବିବିଧଂ ଜଗତ୍, ତେଣୁ ଏଇ ଯେଉଁ ଭୌତିକ ଜଗତ ସୃଷ୍ଟି ହେଉଛି, ବ୍ରହ୍ମା ନିରୀଶ୍ୱରବାଦୀମାନେ ବ୍ରହ୍ମାକୁ ଗ୍ରହଣ କରନ୍ତି ନାହିଁ, ସେମାନେ ଭାବନ୍ତି କ'ଣ ନା ଅନ୍ୟୋନ୍ୟଂ ସ୍ତ୍ରୀ ପୁରୁଷ ସଂଯୋଗରେ ସୃଷ୍ଟି ହେଉଛି, ଏଥିରେ ଭଗବାନ କେଉଁଠି ଅଛନ୍ତି? ଭଗବତ ଗୀତାରେ ଷୋଡ଼ଶ ଅଧ୍ୟାୟରେ ଅର୍ଜୁନ ଅସୁରମାନଙ୍କର କଥା କହିଲେ ଭଗବାନ, କ'ଣ ସେଇଟା ଯେ ଏଥିରେ ଯେଉଁ ରହିଛି ଏଥିରେ କୌଣସି ଈଶ୍ୱର ନାହାନ୍ତି, ନା କ'ଣ ନ ସତ୍ୟଂ ତେସୁ ବିଦ୍ୟତେ ଅସତ୍ୟଂ ଅପ୍ରତିଷ୍ଠଙ୍କ ଜଗଦାହର ଈଶ୍ୱର ଅପରସ୍ପର ସମ୍ବୁଦ୍ଧ କିମ୍ବା କାମ ହୈତୁକମ୍, ଏଥିରେ କୌଣସି ଈଶ୍ୱର ନାହାନ୍ତି, ଏଇସବୁ ସ୍ତ୍ରୀ ପୁରୁଷ ସଂଯୋଗରେ ସୃଷ୍ଟି ହେଉଛି, ଏଥିରେ ଭଗବାନ କେଉଁଠି ଆସିଲେ, ଈଶ୍ୱର କେଉଁଠି ଆସିଲେ, ଅସୁରମାନଙ୍କ ମତ, ସେଇ ମତକୁ ବର୍ତ୍ତମାନ ଭଗବାନ କହୁଛନ୍ତି। ଅନ୍ୟୋନ୍ୟ ବିବିଧଂ ଜଗତ୍, ଏଇଭଳି ଭାବରେ ଜଗତ ସୃଷ୍ଟି ହେଉଛି, ସ୍ତ୍ରୀ ପୁରୁଷ ମିଳନରେ ସୃଷ୍ଟି ହେଉଛି। ତେଣୁ ରଜସା ଚୋଦିତା ମେଘା ବର୍ଷନ୍ତି ଅମ୍ବୁନି ସର୍ବଥ ପ୍ରଜା ସ୍ତେଇରେ ସିନ୍ଧନ୍ତି। ମହେନ୍ଦ୍ର କିଂ କରିଛନ୍ତି, ମହେନ୍ଦ୍ର କ'ଣ କରିବ, ରଜ ରଜଗୁଣର ଅଧୀନ ହେଇକରି ମେଘ ବର୍ଷା କରୁଛି। ବୈଜ୍ଞାନିକମାନଙ୍କର ଯେଉଁ ବର୍ଷା ହେଉଛି ତା'ର ଥିଓରି ଅଲଗା, କିନ୍ତୁ ଆମର ଥିଓରି ହେଉଛି ଏଇଟା ଯେ ରଜଗୁଣରେ ମେଘ ବର୍ଷା କରୁଛି। ରଜଗୁଣ ରଜସ୍ୱଚ୍ଛୋଦିତା ମେଘା ବର୍ଷନ୍ତି ଅମ୍ବୁନି ସର୍ବତ, ତେଣୁ ଯେଉଁଠି ଦରକାର ନାହିଁ ମଧ୍ୟ ମେଘ ବର୍ଷା ବୃଷ୍ଟି ହେଉଛି। ସମୁଦ୍ରରେ କ'ଣ ଦରକାର କି ଜଳ, କିନ୍ତୁ ସେଠି ମଧ୍ୟ ବୃଷ୍ଟି ହେଉଛି। ପର୍ବତରେ କ'ଣ ଜଳ ଦରକାର କି, ଯାହା ଜଳ ଦେବ ସେସବୁ ପଳେଇ ଆସିବ, ତଳକୁ ପଳେଇ ଆସିବ, କିନ୍ତୁ ସେଠି ବୃଷ୍ଟି ହେଉଛି। ଉଷର ଭୂମି ଥର ମରୁଭୂମି ରହିଛି ରାଜସ୍ଥାନରେ, ସେଠି କ'ଣ ବୃଷ୍ଟି ହେଲେ ସେ ତା'ର ମୂଲ୍ୟ କିଛି ଅଛି କି, ସେ ମରୁଭୂମି, ତେଣୁ ସବୁଠି ବର୍ଷା ହେଉଛି। ପ୍ରଜା ସ୍ତେଇରେ ସିଦ୍ଧାନ୍ତି ସେଇଥିରେ, ତେଣୁ ରଜଗୁଣରେ ବର୍ଷା ହେଉଛି, ସେମାନେ ପ୍ରଜା ତାଙ୍କର ଜୀବନ ଧାରଣ କରିବେ। ମହେନ୍ଦ୍ର କ'ଣ କରିବେ, ମହେନ୍ଦ୍ର କିଂ କରିଛନ୍ତି, ଗିରିଧର ଲାଲ ଜଣେ ଅଛନ୍ତି ଗୋସ୍ୱାମୀ, ଜଳ ପ୍ରୟୋଜନ ରହିତେସୁ ଅମ୍ବୁନି ବର୍ଷନ୍ତି, ପ୍ରୟୋଜନ ଯେଉଁଠି ନାହିଁ ମଧ୍ୟ ସେଠି ମଧ୍ୟ ବର୍ଷା ହେଉଛି, କେଉଁଠି ନଦୀରେ ହେଉଛି ବର୍ଷା, ସମୁଦ୍ରରେ ହେଉଛି, ଉଷର ଭୂମି ପର୍ବତ ଇତ୍ୟାଦିରେ ବର୍ଷା ହେଉଛି, ଜଳର ପ୍ରୟୋଜନ ନାହିଁ ସେଠି ବର୍ଷା ହେଉଛି କାହିଁକି, ସେମାନେ କ'ଣ ମହେନ୍ଦ୍ର ପୂଜା କରୁଛନ୍ତି, ତାହେଲେ ତୁମେ କାହିଁକି ଇନ୍ଦ୍ର ପୂଜା କରିବ। ତେଣୁ ମହେନ୍ଦ୍ର କିଂ କରିଛନ୍ତି, ଆହୁରି ରହିଛି 24-30 ଏ 7 ଶ୍ଳୋକ ରହିଛି, ଆମର ସମୟ ହୋଇଯାଇଛି, ଆମେ ତର୍ତ୍ତର ହୋଇ କହିବା ନାହିଁ, ଆମର ସମୟ ତ ଅଛି କଥା କହିବା। ତେଣୁ ଆମର हरिचरण प्रभु गोटे प्रश्न करते से प्रश्न उत्तर दवा से कहते कौन कहते आप हाँ जो क्षीर बंद होीर बंद हो खीरी आम खीरी खाऊ हाँ हाँ क्षीर मेन नुह ना क्षीर सहित नीर रही हाँ हाँ तेणु आम कथा विश्राम देवा नौटा बाजिगला आ कह कि सन्देह रही प्रश्न रही जदि कार किसी प्रश्न ना आम प्रश्न पचार जाम कथा विश्राम देवा जय श्रीमद भागवतम की जय श्री प्रभुपाद महाराज की जय श्री गुरुदेव की स्वामी गौरभकुंद की जय गौर प्रेमानंदी हरि हरि बोल अदिता।